ॐ नमो भगवते वासुदेवाय। श्रीमद्भागवतम द्वितीय स्कंद पंद्र अध्याय श्लोक नौ। सात्वं
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 विदत्वं विदत्वं
विदत्वं
सं
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 गुमन
गुमन गुमन तमसा
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 लुप्तकर्मणां
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 अदभ्रा
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 सत्वं विदत्स संभूमन्
सत्वं विदत्स पुरुषा
सत्वं विदत्स संभूमन्
सत्वं विदत्स संभूमन्
तमसा लुप्तकर्मणां
तमसा लुप्तकर्मणां
तमसा लुप्तकर्मणां
तमसा लुप्तकर्मणां
अदभ्रादयया दृष्ट्या
अदभ्रादयया दृष्ट्या
अदभ्रादयया दृष्ट्या
अदभ्रादयया दृष्ट्या
आपनान अर्षीक्षितुम्
आपनान अर्षीक्षितुम्
आपनान अर्षीक्षितुम्
आपनान अर्षीक्षितुम् सत्वं विदस्तस्व संभूमं
सत्वं विदस्तस्व संभूमं
तमसा लुप्तकर्मणां
तमसा लुप्तकर्मणां
अधप्रादयया दृष्ट्या
अधप्रादयया दृष्ट्या अंधकार द्वारा लुप्त लुप्त कर्मणाम कर्तव्य कर्मर अदभ्र प्रचुर प्रचुर दयया कृपा दृष्टिया आपनको दृष्टि द्वारा आपना शरण विधिवा अनुमान प्रति अरसि सक्षम इक्षितुम अवलोकन करण बाद देवतागण श्री ब्रह्माजी को प्रार्थना करी कहिले सर्वव्यापी अंधकार द्वारा अवरात्र विभाग अभाव हेतु आम मान यज्ञ आदि कर्म समूह लुप्त होती आम मान कल्याण विधान करतु प्रचुर कृपा दृष्टि विपदग्रस्त आम मान प्रति अनुग्रह पूर्वक अवलोकन करतु भावर्थरे समग्र ब्रह्मांड में अंधकार कपि जाता हेतु दैनंदिन करणीय यज्ञादि कर्म लुप्त हो जाए जपरी ये पृथ्वीर उत्तर मेरु अंचल और दक्षिण मेरु अंचल बेले बेले दिवरात्रि विभाग जना जाए ना ठीक से हीपरी जोबले ब्रह्मांड में कौन लोक सूर्यकिरण आद पड़ा ना से दिवरात्रि विभाग निर्णय करेणु ପ୍ରଥମେ ମନ୍ଦିର ବିକାଶ ପ୍ରତାପ ପାଦପଦ୍ମରେ ମୋର ପ୍ରଣତ ନିବେଦନ କରି ଆମେ ଏହି ଶ୍ଳୋକ ପାଠ କରିବା ତୃତୀୟ ସ୍କନ୍ଦ ପନ୍ଦର ଅଧ୍ୟାୟ ଶ୍ଳୋକ ନ ତେଣୁ ବ୍ରହ୍ମ ଲୋକରେ ସତ୍ୟ ଲୋକ ବୋଲି କୁହାଯାଉଛି ସେଠି ସବୁ ସତ୍ୟ, ସେଠି ଅସତ୍ୟ ନାହିଁ। ବ୍ରହ୍ମା ସେଟା କହିବେ, ନାରଦକୁ କହିବେ ଯେ ନ ଭାରତମୀ ଅଙ୍ଗ, ହେ ଅଙ୍ଗ, ହେ ପୁତ୍ର, ମୋର ଜିଭା କେବଳ ମିଥ୍ୟା କହେ ନାହିଁ। ସତ୍ୟ ଲୋକ ସେ, ସେଠି ସବୁ ସତ୍ୟ କଥା, ସେଠି ସବୁ ପୁଣ୍ୟବାନ ସବୁ ଲୋକମାନେ ସେଠି ଯାଆନ୍ତି। ଅସତ୍ୟରେ ଜଣେ ରହି କେବଳ ସେଠିକି ଯାଇପାରିବ ନାହିଁ। ତେଣୁ ସତ୍ୟଲୋକ ତାର ନାମ ହେଇଛି ବ୍ରହ୍ମଲୋକ, ବ୍ରହ୍ମା ସେଠି ରହୁଛନ୍ତି। ତେଣୁ ସେହି ଲୋକରେ ଯାହା କୁହାଯାଉଛି ସେଇଟା ଅସତ୍ୟ ହେଇପାରିବ ନାହିଁ। ଦେବତାମାନେ ମଧ୍ୟ ଯାହା କହିବେ ସେଇଟା ମଧ୍ୟ ସତ୍ୟ ହିଁ କହିବେ। ତେଣୁ ଦେବତାମାନେ ତାଙ୍କୁ ଯେଉଁ ସ୍ତୁତି କରୁଛନ୍ତି, ଏ ସ୍ତୁତିରେ ସେ କହୁଛନ୍ତି ପ୍ରଭୁ ଯେ ସତ୍ୟମ ବିଧସ୍ୟ ସଂ, ଆମର ପ୍ରକୃତ ମଙ୍ଗଳ ବିଧାନ କେମିତି ହେବ ଆମେ ଜାଣିନୁ। ଆମେ ଭାବୁଛେ ମଙ୍ଗଳ କେମିତି ହେବ ନା, ବହୁତ ଟଙ୍କା ରୋଜଗାର କଲେ, ବହୁତ ଉପଭୋଗ କଲେ, ଏସବୁ କଲେ ହିଁ ପ୍ରକୃତିରେ ଆମର ମଙ୍ଗଳ ହେବ। ସାଧାରଣତଃ ଶତକଡ଼ା 99 ଭାଗ ଲୋକମାନଙ୍କର ଧାରଣା ହେଉଛି ସେଇଟା, କେଉଁଠାରେ ଆମର ମଙ୍ଗଳ ହେବ ସେଇଟା ଶ୍ରେୟ, ମଙ୍ଗଳ ବା ଶ୍ରେୟ କେଉଁଟା ସେଇଟା ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ। ତେଣୁ ଏଇ ଶ୍ରେୟ ପାଇଁ ବା ମଙ୍ଗଳ ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତାଙ୍କ ପାଖରେ ଶରଣ ନେଇକରି ତାଙ୍କୁ ପ୍ରଶ୍ନ ପଚାରିଲେ ସେ ଆମକୁ ଆମର ଏଇ ଶ୍ରେୟ ବା ମଙ୍ଗଳ ବିଷୟରେ କହିବେ। ପ୍ରକୃତ ମଙ୍ଗଳ କେଉଁଟା ଆମେ ଜାଣିପାରୁ ନାହିଁ। ସାଧାରଣତଃ ଲୋକମାନେ ଅମଙ୍ଗଳକୁ ମଙ୍ଗଳ ବୋଲି ଭାବନ୍ତି ଏବଂ ମଙ୍ଗଳକୁ ଅମଙ୍ଗଳ ବୋଲି ଭାବନ୍ତି, କାରଣ ଏ ମାୟା ଜଗତ ସବୁକିଛି ବିପରୀତ ବୁଦ୍ଧି ଆସିବ। ତେଣୁ ଆମେ ଦେଖିବା ଭଗବତ ଗୀତାର ଆରମ୍ଭରେ ଅର୍ଜୁନ ମଧ୍ୟ ସେହିଭଳି ଭାବରେ କେଉଁଟା ତାଙ୍କର ମଙ୍ଗଳ ସେଇଟା ଜାଣିପାରୁନଥିଲେ। ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଅର୍ଜୁନ ବିଷାଦ ଯୋଗରେ ବହୁତ କଥା ଅର୍ଜୁନ କହିଲେ, କିନ୍ତୁ ତାପରେ ସେ କହିଲେ ପ୍ରକୃତିରେ ମୋର ମଙ୍ଗଳ କେଉଁଟା ମୁଁ ଜାଣିପାରୁନାହିଁ। ନ ଏତଦ୍ ବିଦ୍ମ ଗରିୟାନ୍, କେଉଁଟା ପ୍ରକୃତିରେ ଶ୍ରେଷ୍ଠ, କେଉଁଟା ମୋର ମଙ୍ଗଳ ମୁଁ ଜାଣିପାରୁନାହିଁ। କତରଣ କରିବୁ ଯଦ୍ବା ଜୟମ ଯଦିବା ନ ଜୟ, ମୁଁ ତାଙ୍କୁ ଜୟ କରିବାଟା ମୋର କରିବାର ହେବ ନା ତାଙ୍କ ଦ୍ୱାରା ମୁଁ ଜୟ ହେବି, ତାଙ୍କ ଦ୍ୱାରା ମୁଁ ମାନେ ସେମାନେ ମୋତେ ଜୟ କରିବେ ସେଇଟା ଶ୍ରେଷ୍ଠ, କେଉଁଟା ମୋର ମଙ୍ଗଳ ମୁଁ ଜାଣିପାରୁ। ନୟତ ବିଦ୍ମ କତରଣ କରିବୁ ଯଦ୍ବା ଜୟମ ଯଦିବା ନ ଜୟ, ଜାଣିବୁ ହତ୍ୱା ନ ଦେଜିବି ସାମ, ଏହି ଅବସ୍ଥା ପ୍ରମୁଖ ଧାର୍ତ୍ତରାଷ୍ଟ୍ରା। ତେଣୁ ଏ ଯୁଦ୍ଧରେ ମୋର କ'ଣ କର୍ତ୍ତବ୍ୟ, କେଉଁଟା ମୋର ମଙ୍ଗଳ ମୁଁ ଜାଣିପାରୁନାହିଁ। ତେଣୁ ସେ ଭଗବାନଙ୍କ ସ୍ୱର୍ଣ୍ଣରେ ଗଲେ। ତେଣୁ ସେ କହିଲେ ପ୍ରଭୁ କାର୍ପଣ୍ୟ ଦୋଷ ବହୁତ ସ୍ୱଭାବ ପୃଚ୍ଛାମି ତ୍ୱ ଧର୍ମ ସମ୍ମୁଢ଼ ତେଦା ଯଶ୍ରୀୟ ଶ୍ୟାନି ସ୍ଥିତଂ ଗୃହିତନ୍ମି ଶିଷ୍ୟ ସ୍ଥିରଂ ସାଧୁ ମହାନ୍ତର ପ୍ରଥମ। ଭଗବାନଙ୍କ ଶରଣ ନେଲେ ଏବଂ ଭଗବାନ ଶରଣ ନେଲେ ମଧ୍ୟ ଭଗବାନ କହୁଛନ୍ତି, କହିନାହାନ୍ତି ଯଦିଓ ତାଙ୍କର ଭାବ, ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି, ଭଗବାନ କହୁଛନ୍ତି ଅର୍ଜୁନ ତୁମେ ମୋର କ'ଣ ଶରଣରେ ଯାଉଛ, ତୁମର ପୁରା ସଫା, ତୁମେ ଜଣେ ଏପରି ଉପଯୁକ୍ତ ଗୁରୁଙ୍କ ଶରଣରେ ଯାଅ ଯେମିତି ବ୍ୟାସଦେବ ବା ଅନ୍ୟ ଏଇଭଳି ଭାବରେ ଜଣଙ୍କ ଶରଣରେ ଯାଅ ଯିଏକି ତୁମକୁ ଜ୍ଞାନ ଦେବେ, ତୁମେ ମୋର ସଫା, ତୁମେ ମୋର କେମିତି ଶରଣ ନେଇଯିବ, ତୁମେ ମୋର କେମିତି ଶିଷ୍ୟ ହେବ ନା ପ୍ରଭୁ, ମୁଁ ଦେଖିପାରୁନାହିଁ, ମୋର ଶୋକକୁ ଦୂର କରିବା ପାଇଁ ଆପଣଙ୍କ ଛଡ଼ା ଆଉ କାହାକୁ ଦେଖିପାରୁନାହିଁ, ଆପଣ ହିଁ କେବଳ ପ୍ରଥମ ଅଧ୍ୟାୟରେ ସେପଟେ କହିଛନ୍ତି ଯେ ଆପଣ ଛଡ଼ା ଆଉ କେହି ମୋର ଶୋକକୁ ଦୂର କରିପାରିବେ ନାହିଁ। ଦ୍ୱିତୀୟ ଅଧ୍ୟାୟରେ ସେ ଭଗବାନଙ୍କ ଶରଣ ଯେତେବେଳେ ଯାଉଛନ୍ତି ସେତେବେଳେ ସେ କହୁଛନ୍ତି, ତେଣୁ ସେ କହୁଛନ୍ତି ଯେ ନହିଁ ପ୍ରବେଶ୍ୟାମି ମମାପମୁଦ୍ୟା ଯତ୍ ଶୋକମୋଚ୍ଛୋଷଣମିନ୍ଦ୍ରିୟାଣ ଅବାପ ଭୂମୌ ଅଶପତ୍ନରୁଦ୍ଧା ରାଜ୍ୟଂ ସୁରାଣାମ ଅଭିଚାଧିପତ୍ୟ ନହିଁ ପ୍ରବେଶ୍ୟାମି ମମାପମୁଦ୍ୟା। ମୁଁ ଆଉ କାହାକୁ ଦେଖିପାରୁନାହିଁ, ମୋର ଯେଉଁ ଶୋକ ରହିଛି, ଶୋକ ସମୁଦ୍ର ରହିଛି, ଏ ଶୋକ ସମୁଦ୍ରକୁ ଦୂର କରିବା ପାଇଁ ଆପଣ ଛଡ଼ା ଆଉ କାହାକୁ ମୁଁ ଦେଖିପାରୁନାହିଁ, ତେଣୁ ଆପଣଙ୍କ ଶରଣରେ ମୁଁ ଗଲି। ତେଣୁ ସେହିଭଳି ଭାବରେ ଭାଗବତ ଯେଉଁ ଆରମ୍ଭ ହେଇଛନ୍ତି ସେତେବେଳେ ମଧ୍ୟ ଯେଉଁ ନୈମିଷାରଣ୍ୟରେ ଯେଉଁ ସ୍ୱର୍ଣ୍ଣକାଦି ଋଷିମାନେ 88,000 ଋଷି, ସେମାନେ କେମିତି ମଙ୍ଗଳ ବିଧାନ ହେବ, ସେମାନେ ଯାଇକରି ଆରମ୍ଭ କରିଥିଲେ ଯୁଦ୍ଧ, ଯଜ୍ଞ ଆରମ୍ଭ କରିଥିଲେ। 1,000 ବର୍ଷ ଯଦି ଯଜ୍ଞ କରିବା ପାଇଁ ବସିଥିଲେ, ମନସ୍ଥ କରିଥିଲେ ନୈମିଷାରଣ୍ୟରେ। ତେଣୁ 1,000 ବର୍ଷ ଧରି ଯେତେବେଳେ ଯଜ୍ଞ କରିବା ଯଜ୍ଞ କରୁଛନ୍ତି, ସେତେବେଳେ ସେ କୌଣସି ମଙ୍ଗଳ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ସେହି ସମୟରେ ଯେତେବେଳେ ସୁତ ଗୋସ୍ୱାମୀ ଆସି ପହଞ୍ଚିଲେ, ଭଗବାନଙ୍କ ବ୍ୟବସ୍ଥାରେ ଏସବୁ ହୋଇଛି, ସୁତ ଗୋସ୍ୱାମୀ ଯେତେବେଳେ ଆସନ୍ତି, ତେଣୁ କେତେଜଣ କହନ୍ତି, ଆଚାର୍ଯ୍ୟମାନେ କେତେଜଣ କହନ୍ତି ଯେ ସାଙ୍ଗେ ସାଙ୍ଗେ ତାଙ୍କୁ ନେଇ, ସୁତ ଗୋସ୍ୱାମୀ ନେଇ ବ୍ୟାସାସନ ବସେଇ କେତେଜଣ ଋଷି କ'ଣ କଲେ ନା, ପାଣି ଆଣିକି ସେ ଯଜ୍ଞକୁଣ୍ଡରେ ଢାଳିଦେଲେ। ଯଜ୍ଞରୁ ଯେଉଁ ଧୂଆଁ ବାହାରୁଥିଲା, ଯଜ୍ଞ ବନ୍ଦ କଲେ, ପାଣି ଆଣି ଢାଳିଦେଲେ। ସେମାନେ ମୋତେ କହିଛନ୍ତି, ଏଇ ଯଜ୍ଞର ଧୂଆଁରେ ଆମେ ପ୍ରକୃତରେ ଆମେ ଜାଣିପାରୁନଥିଲୁ କେଉଁଟା ଆମର ମଙ୍ଗଳ ହେବ। ତେଣୁ ସେ ତାଙ୍କ ଶରଣରେ ଯାଇ ତାଙ୍କୁ ଏଇ ପ୍ରଶ୍ନ, 6ଟି ପ୍ରଶ୍ନ ପଚାରିଛନ୍ତି। ତା ଦେହରୁ ଗୋଟିଏ ପ୍ରଶ୍ନ ସେଇଟା, କେମିତି ଆମର ପ୍ରକୃତ ମଙ୍ଗଳ ହେବ। ତତ୍ର ତତ୍ର ଅଞ୍ଜସା ଦୁଷ୍ମନ୍ ଭଗବତାମ ଯଦି ବିନିଶ୍ଚିତମ ପୁଂସାମେ ଏକାନ୍ତ ଶ୍ରେୟ ତନ୍ନ ସଂସିତୁ ମରାସି। ପ୍ରଭୁ, ଆମର କେମିତି ମଙ୍ଗଳ ହେବ, ଆମର କେଉଁଟା ଶ୍ରେୟ, କେଉଁଟା ମଙ୍ଗଳକର ପନ୍ଥା। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ ଏହି ଶ୍ରୀମଦ୍ ଭାଗବତଙ୍କୁ କହିଛନ୍ତି, 18,000 ଶ୍ଲୋକ କହିଛନ୍ତି ଏହି ଶ୍ଲୋକ, ଏହି 6ଟି ପ୍ରଶ୍ନ ରହିଛି। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ମଧ୍ୟ ଭାଗବତମ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ତାଙ୍କର ମଙ୍ଗଳାଚରଣରେ କହୁଛନ୍ତି, 13ଟି ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି। କାରଣ ଯଦିଓ ଭଗବାନ କଥା କହିବା ପୂର୍ବରୁ ଜଣେ ମଙ୍ଗଳାଚରଣ କରନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପ୍ରଶ୍ନରେ ଏଭଳି ଅଭିଭୂତ ହୋଇଗଲେ ଯେ ସେ ମଙ୍ଗଳାଚରଣ କରିବା ମଧ୍ୟ ଭୁଲିଗଲେ। ତେଣୁ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ପୁଣି ଯେତେବେଳେ ପ୍ରଶ୍ନ ସେ ପଚାରିଥିଲେ ପରୀକ୍ଷିତ ମହାରାଜ, ସେତେବେଳେ ସିଏ ମନେ ପଡ଼ିଲା ତାଙ୍କର ଯେ ମୁଁ ମଙ୍ଗଳାଚରଣ କରିନାହିଁ। ତେଣୁ ସେ 13ଟି ଶ୍ଲୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି। ତା ଦେହରେ ଗୋଟିଏ ଶ୍ଲୋକରେ ସେ କହୁଛନ୍ତି ଯେ ତପସ୍ୱିନୋ ଦାନ ପରାଜଶ୍ୱିନ ମନସ୍ୱିନ ମନ୍ତ୍ର ବିଧସୁମଙ୍ଗଳା କ୍ଷେମଂ ନାମିଦନ୍ତି ବିନା ଜଦର୍ପଣ ତସ୍ମୈ ସୁଭଦ୍ର ସଦସେ ନମୋ ନମଃ। ଏ କ୍ଷେମ ବା ମଙ୍ଗଳ, ଜଣେ ମଙ୍ଗଳ ପ୍ରାପ୍ତ ହୋଇପାରିବ ନାହିଁ ଅନ୍ୟ କୌଣସି ଉପାୟରେ ମଙ୍ଗଳ ପ୍ରାପ୍ତ ହୋଇପାରିବ ନାହିଁ। ତପସ୍ୱୀ ବହୁତ ତପସ୍ୱୀ ରହିଛନ୍ତି, ଆମେ ଦେଖିବେ ହିରଣ୍ୟକଶିପୁ, ହିରଣ୍ୟାକ୍ଷ ମଧ୍ୟ ବଡ଼ ତପସ୍ୱୀ ଥିଲେ, କିନ୍ତୁ ସେ ଭାବୁଥିଲେ ଆମର ମଙ୍ଗଳ ବିଧାନ ହେବ, ଏହିଭଳି ଭାବେ ଶକ୍ତି ହାସଲ କଲେ, କିନ୍ତୁ ତାଙ୍କର ସେଇଟା ମଙ୍ଗଳ ହୋଇପାରିଲାନି, ଅମଙ୍ଗଳ ହୋଇଗଲା। ଭଗବାନ ବରାହଦେବ ଆସି ତାଙ୍କୁ ହତ୍ୟା କରିବେ। ସେହିଭଳି ଭାବରେ ବହୁତ ତପସ୍ୱୀ ଅଛନ୍ତି, ସେ ଭାବନ୍ତି ଏଇ ଶକ୍ତି ହାସଲ କରିଦେଲେ, ହିରଣ୍ୟକଶିପ ଇତ୍ୟାଦି, ରାବଣ ଇତ୍ୟାଦି, ସେମାନେ ଭାବୁଥିଲେ ବହୁତ ସିଦ୍ଧି ଆମେ ପ୍ରାପ୍ତ ହୋଇଯିବା, ସେଇଟା ଆମର ମଙ୍ଗଳ ହେବ। କିନ୍ତୁ ନା, ତପସ୍ୱିନ ଦାନ ପରା, ବହୁତ ଯଶସ୍ୱୀ ଅଛନ୍ତି, ଦାନ ପରା ବ୍ୟକ୍ତି ଅଛନ୍ତି, ବହୁତ ଯଶସ୍ୱୀ ବ୍ୟକ୍ତି ଅଛନ୍ତି, ସେହିଭଳି ଭାବରେ ବହୁତ ମନସ୍ୱୀ ବ୍ୟକ୍ତି ଅଛନ୍ତି, ମନସ୍ତତ୍ୱବିତ୍ ମାନେ ସବୁ ଅଛନ୍ତି, ଏବଂ ବହୁତ ମନ୍ତ୍ରବିତ୍ ଅଛନ୍ତି, କିନ୍ତୁ କ୍ଷେମ ନ ବିନ୍ଧନ୍ତି, କିନ୍ତୁ ସେମାନେ ମଙ୍ଗଳ ପ୍ରାପ୍ତ ହୋଇପାରିବେ ନାହିଁ। କ୍ଷେମ ନ ବିନ୍ଧନ୍ତି ବିନା ଯଦର୍ପଣ, ଯଦି ତାଙ୍କର ସେହିସବୁ କର୍ମକୁ ଭଗବାନଙ୍କୁ ଅର୍ପଣ ନ କରିବେ, ତାହେଲେ ପ୍ରକୃତ ମଙ୍ଗଳ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ତସ୍ମୈ ସୁଭଦ୍ର ସବସେ ନମୋ ନମଃ। ତେଣୁ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି, ପ୍ରଭୁ ମୁଁ ଯେଉଁ ଏ କଥା କହିବି, ମୁଁ ଆପଣଙ୍କ ପାଖରେ ଶରଣ ଯାଉଛି, ଆପଣ କୃପା କରନ୍ତୁ, ଯାହାଫଳରେ ମୁଁ ଆପଣଙ୍କ କଥା କହିବି, ଅଳଙ୍କୃତ କରନ୍ତୁ ମୋର ଭାଷାକୁ, ପରଶ୍ଳୋକରେ କହିବେ ସେଇଟା। ତେଣୁ ଏଇ ଯେଉଁ ମଙ୍ଗଳକର ପନ୍ଥା ରହିଛି, ବ୍ରହ୍ମା ଚିନ୍ତା କଲେ, ପ୍ରଥମେ ବର୍ଣ୍ଣନା କରାଯାଉ, ସେଇଟା ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ବ୍ରହ୍ମା ଚିନ୍ତା କରୁଛନ୍ତି କେଉଁଟା ମଙ୍ଗଳକର ପନ୍ଥା ଲୋକମାନଙ୍କର। ତେଣୁ ସେଥିରେ ସେ କହୁଛନ୍ତି, ନ ହିଁ ଏତେ ଅନ୍ୟ ଶିବ ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ ଏ ଭୌତିକ ଜଗତରେ। ବିଶତା ସଂସ୍କୃତା ବିହ, ଏ ଅମଙ୍ଗଳମୟ ଜଗତ, ଏଇଟା ଅମଙ୍ଗଳମୟ ଜଗତ। ଅମଙ୍ଗଳ ହେଉଛି କ'ଣ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଏ ଭୌତିକ ଜଗତକୁ ଯେଉଁମାନେ ଜାଣନ୍ତି ଇଏ ହେଉଛି ଅମଙ୍ଗଳମୟ ଜଗତ, ତାହେଲେ ପ୍ରକୃତରେ ସେମାନେ ଜ୍ଞାନୀ, ସେମାନେ ବୁଦ୍ଧିମାନ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି, ଜନ୍ମ ମୃତ୍ୟୁ ଜରାବାଦୀ ଦୁଃଖ ଦୁଃସ୍ୱାନ ଦର୍ଶନ। ତେଣୁ ଏଇ ଯେଉଁ ଅମଙ୍ଗଳମୟ ଜଗତରେ ଗୋଟିଏ ମଙ୍ଗଳକର ପନ୍ଥା ଅଛି, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ନହିଁ ଏତେ ଅନ୍ୟ ଶୁଭ ପନ୍ଥା ବିଶେଷତା ସଂସ୍କୃତା ବିହ ଏଇ ଭୌତିକ ଜଗତରେ ଯେ ଜନ୍ମ ମୃତ୍ୟୁ ଚକ୍ରରେ ଆମେ ପଡ଼ିଯାଇଛେ। ତେଣୁ ଏଇ ଅମଙ୍ଗଳ ସ୍ଥାନକୁ ଆମେ ଆସିଯାଇଛେ, ତା ଦେହରେ ଗୋଟିଏ ମଙ୍ଗଳକର ଉପାୟ ଅଛି, ମଙ୍ଗଳକର ଉପାୟ ଗୋଟିଏ ହିଁ ଅଛି, ଅନ୍ୟ କୌଣସି ଉପାୟ ନାହିଁ। ନହିଁ ଏତେ ଅନ୍ୟ ଶିବ ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। କୌଣସି ଶିବ ପନ୍ଥା ନା ବାସୁଦେବେ ଭଗବତୀ ଭକ୍ତି ଯୋଗୋ ଲୋକ କବେ, ଭଗବାନ ବାସୁଦେବଙ୍କ ପ୍ରତି ଯଦି ଆମେ ଭକ୍ତି କରିବା, ଭକ୍ତି ଯୋଗ ଯଥା ଭବେ, କେବଳ ଭକ୍ତି ମାଧ୍ୟମରେ ଯଦି ଆମେ କରିପାରିବା ସେହି ମଙ୍ଗଳକର ପନ୍ଥା। ଆର ପ୍ରମାଣ ନା ବ୍ରହ୍ମା, ବ୍ରହ୍ମା ସେ କହିବେ ନା ଦେବତାମାନେ କହିବେ ଆମର ମଙ୍ଗଳ ବିଧାନ କରନ୍ତୁ, ତେଣୁ ବ୍ରହ୍ମା ଆଗରୁ ମଙ୍ଗଳ ବିଧାନ କରିସାରିଛନ୍ତି। କିଭଳି ନା ଭଗବାନ ବ୍ରହ୍ମ କାର୍ଷ୍ଣ, ସମସ୍ତ ବେଦ ବ୍ରହ୍ମା ରଚନା କରିଛନ୍ତି, ତେଣୁ ସମସ୍ତ ବେଦକୁ ସେ କ'ଣ କଲେ, ତ୍ରିରମୁଖ୍ୟ ମନୁଷ୍ୟା ତିନି ଥର ଅଧ୍ୟୟନ କଲେ, ଚାରିମୁଖରେ ସେ ପଢ଼ୁଛନ୍ତି ବେଦ, ତେଣୁ ତିନି ଥର ଅଧ୍ୟୟନ କରିଦେଲେ, ଲକ୍ଷ ଲକ୍ଷ ଶ୍ଳୋକ ବେଦରେ ରହିଛି, ସମସ୍ତ ବେଦ ଇତିହାସ ପୁରାଣ ମାନେ ପଞ୍ଚମ ବେଦ ଉଚ୍ଚତେ, ଏ ଯେଉଁ ରହିଛି ଇତିହାସ ଇତ୍ୟାଦି, ମହାଭାରତ ଇତ୍ୟାଦି ଏବଂ ପୁରାଣ ଇତ୍ୟାଦି, ଏମାନେ ସବୁ ମଧ୍ୟ ପଞ୍ଚମ ବେଦ ବୋଲି କୁହାଯାଉଛି। ସମସ୍ତ ବେଦକୁ ତିନି ଥର ପାଠ କଲେ, ତେଣୁ ପାଠ କରି କ'ଣ ନିଷ୍କର୍ଷରେ ପହଞ୍ଚିଲେ, କ'ଣ ସିଦ୍ଧାନ୍ତରେ ପହଞ୍ଚିଲେ ନା ତଦ୍ୟବସତ୍ କୁଟସ୍ଥୋ, ଧ୍ୟାନ ସହିତ ଅଧ୍ୟୟନ କଲେ ସବୁ ତିନୋଟି, ତିନି ଥର ଅଧ୍ୟୟନ କରିକିରି ଅନ୍ତିମ ସିଦ୍ଧାନ୍ତ ହେଲା, ରତି ରାତ୍ମଣୁ ଯଦୋ ଭାବେ ଆତ୍ମା ପରମାତ୍ମା ପ୍ରତି ଯଦି ଆମେ ରତି ଆସିପାରିବ, ସେହି ହେଉଛି ପ୍ରକୃତିରେ ମଙ୍ଗଳକର ପନ୍ଥା। ତା ଛଡ଼ା ଆମେ ଯେତେ ଯାହା କଲେ ମଧ୍ୟ ଯଦି ଭଗବାନ ପ୍ରତି ଆମର ରତି ଆସୁନାହିଁ, ଆମର ପ୍ରେମ ଆସୁନାହିଁ ବା ଆମର ଆକର୍ଷଣ ଆସୁନାହିଁ, ତାହେଲେ ସବୁକିଛି କ'ଣ, ଏଇଟା ସମୟ ଏଭଳି କେବଳ। ତେଣୁ ଏ ରତିର ଆତ୍ମା କେମିତି ଆସିବ ନା ତସ୍ମାତ୍ ସର୍ବାତ୍ମନ ରାଜନ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟ ଭଗବାନ ନା। ସେ ଯେଉଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ରାଜନ, ସେ ଯେଉଁ ସିଦ୍ଧାନ୍ତ ଥିଲା କ'ଣ ନା ସେଇ ଭଗବାନ ଯିଏକି ସର୍ବାତ୍ମନା ସମସ୍ତଙ୍କର ଆତ୍ମା ରୂପେ ରହିଛନ୍ତି, ପରମାତ୍ମା ରୂପେ ରହିଛନ୍ତି, ଏବଂ ସେ ହେଉଛନ୍ତି ହରି, ସମସ୍ତଙ୍କର ଅମଙ୍ଗଳ ସେ ଦୂର କରନ୍ତି। ହରି ସତ୍ୟର ବହୁତ ଅର୍ଥ ରହିଛି, ଆତ୍ମାରାମସ୍ତ ମୁନୟ ଯେଉଁ ଶ୍ଳୋକଟି ରହିଛନ୍ତି ତା ଦେହରେ ହରି ଶବ୍ଦ ବ୍ୟବହାର କରାଯାଇଛି। ସେ ହରି ସତ୍ୟର ଅର୍ଥରେ ସନାତନ ଗୋସ୍ୱାମୀ ଯେତେବେଳେ ମହାପ୍ରଭୁ ତାର ଅର୍ଥ କରୁଛନ୍ତି, 61 ଅର୍ଥ କରିଛନ୍ତି, ସେଇଥିରେ ହରି ଶବ୍ଦର ଅର୍ଥରେ ସେ କହୁଛନ୍ତି ହରିର ଅନେକ ଅର୍ଥ, ମୁଖ୍ୟ ଦୁଇଟି ହେଉଛି ମୁଖ୍ୟ, କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ବିହା ହରେ ମନ, ଇଏ ହରିର ଶବ୍ଦର ମୁଖ୍ୟ ଦୁଇଟି ଅର୍ଥ। ସର୍ବ ଅମଙ୍ଗଳ ସେ ହରଣ କରନ୍ତି, ସର୍ବ ଅମଙ୍ଗଳ ହରଣ କରନ୍ତି, କାଲି ଯେ ଗୋପୀମାନଙ୍କର ବସ୍ତ୍ର ହରଣ କରନ୍ତି ତା ନୁହଁ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ, ବ୍ରଜେ ପ୍ରସିଦ୍ଧମ ସେ ନବନୀତ ଚୋର ନବନୀତ ହରଣ କରନ୍ତି, ସେତେ ପ୍ରସିଦ୍ଧ ହେଇଯାଇଛନ୍ତି। ଗୋପାଙ୍ଗନା ଯେ ଦୁକୁଳମ ଚୌରମ, ଗୋପାଙ୍ଗନମାନଙ୍କର ମଧ୍ୟ ବସ୍ତ୍ରକୁ ହରଣ କରିଥିଲେ, ସେଥିପାଇଁ ମଧ୍ୟ ପ୍ରସିଦ୍ଧ ରହିଛନ୍ତି, କିନ୍ତୁ ଏଇଟାରେ ସେମାନେ ପ୍ରସିଦ୍ଧ ହୋଇପାରିନାହାନ୍ତି, ଯଦିଓ ଅନ୍ୟମାନେ ସାଧାରଣ ଲୋକମାନେ ଏଇଟା ଜାଣିନାହାନ୍ତି ଭଗବାନ ପ୍ରକୃତ ପ୍ରସିଦ୍ଧ କେଉଁଥିପାଇଁ ନା ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଚୁକୁଳ ଅନେକ ଜନ୍ମାର୍ଜିତ ପାପ ଚୌରମ, ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ। ଭଗବାନ ଯେଉଁ ବସ୍ତ୍ର ହରଣ କରିଥିଲେ ସେଇଟାକୁ ଅଧିକାଂଶ ଲୋକ ଜାଣନ୍ତି ନା, କିନ୍ତୁ ଭଗବାନ ଯେଉଁ ସମସ୍ତେ ପାପ ହରଣ କରନ୍ତି ଏ କଥାରେ ପ୍ରଶ୍ନଟି ଜଣେ ପଚାରିଥିଲେ ରାଧାକୃଷ୍ଣ ସେ ମହାରାଜଙ୍କୁ, ତେଣୁ ଭଗବାନ କାହିଁକି ବସ୍ତ୍ର ହରଣ କଲେ, ଆମ ମନ୍ଦିରରେ ବର୍ତ୍ତମାନ ଏଇ ବସ୍ତ୍ର ହରଣ ଲୀଳାଟି ଚାଲିଛି ଭାଗବତ ସକାଳେ। ତେଣୁ ରାଧାକୃଷ୍ଣ ସେ ମହାରାଜ କହିଲେ ତୁମର କ'ଣ ଅସୁବିଧା ହେଲା କି ବସ୍ତ୍ର ହରଣ କଲେ, ବସ୍ତ୍ର ହରଣ କଲେ ଭାଇ ତୁମର ସନ୍ଦେହ ଆସୁଛି, ଭଗବାନ ଯେଉଁ ବସ୍ତ୍ର ପ୍ରଦାନ କରିଥିଲେ, କୋଟି ବସ୍ତ୍ର ପ୍ରଦାନ କରିଥିଲେ ଦ୍ରୌପଦୀଙ୍କୁ, ସେଇଟା ତ ପଚାରିଲ କାହିଁକି ସେ ବସ୍ତ୍ର ଦେଲେ ତାଙ୍କୁ। ତ ତେଣୁ ଭଗବାନ ଏଇଭଳି ଭାବରେ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି, ମଙ୍ଗଳ ପ୍ରଦାନ କରନ୍ତି। ହରିଶବ୍ଦର ଅର୍ଥ ହେଉଛି ସେଇଟା। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ, ତସ୍ମାତ୍ ସର୍ବାତ୍ମନ ରାଧନ ହରି ସର୍ବତ୍ର ସର୍ବଦା। ସର୍ବତ୍ର ସବୁ ସ୍ଥାନରେ ଭଗବାନ, ଏମିତି କିଛି କୌଣସି ସ୍ଥାନ ନାହିଁ ଯେଉଁଠି ଆମେ ଭଗବାନଙ୍କର ଚିନ୍ତା କରିବା ନାହିଁ। ମହାପ୍ରଭୁ ଆସି ସେଇଟା ଦେଖେଇ ଦେଇଗଲେ। ସାଧାରଣତଃ ଲୋକମାନେ ଭାବନ୍ତି ଯେ ଯେଉଁ ଯାଉଛେ ଆମେ ପାଇଖାନା ଯାଉଛେ ବା ଅନ୍ୟ ଅପରିଷ୍କାର ସ୍ଥାନକୁ ଯାଉଛେ ସେଠି ଆମେ ଭଗବାନଙ୍କ ନାମ ନେବାନି, କିନ୍ତୁ ମହାପ୍ରଭୁ ସେଇଟା ଦେଖେଇଦେଲେ। ଜଣେ ଭକ୍ତ ସେ ସବୁବେଳେ ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କିନ୍ତୁ ଯେତେବେଳେ ସେ ପାଇଖାନା ଯାଉଛନ୍ତି ସେ ଜିହ୍ୱାକୁ ଟାଣିକି ଦେଉଛନ୍ତି, ଭଗବାନ ନାମ ଉଚ୍ଚାରଣ ହେଉଛି। ତେଣୁ ଜଣେ ଛୋଟ ପିଲା ତାଙ୍କୁ ପଚାରିଲେ, କହିଲେ ଆପଣ ଏମିତି ଯେଉଁ ପାଇଖାନା ଯାଉଥିଲେ ଜିହ୍ୱାକୁ କାହିଁକି ଧରିକି ରଖିଥିଲେ? ଆଉ ସବୁବେଳେ ମୋର ଭଗବାନଙ୍କ ନାମଟା ଆସିଯାଉଛି ଜିହ୍ୱାକୁ, ତେଣୁ ଏଇ ଯେଉଁ ଅପବିତ୍ର ସ୍ଥାନରେ ଆଉ କ'ଣ ଭଗବାନଙ୍କ ନାମ ନେବି, ତାଇକି ଜିହ୍ୱାଟାକୁ ଧରିକି ରଖୁଛି ନା। ଏହି ସମୟରେ ଯଦି ଆମର ମୃତ୍ୟୁ ହୋଇଗଲା ତାହେଲେ କ'ଣ ହେବ? ତେଣୁ ସେ ଭକ୍ତ ଜଣ କହିଲେ ପ୍ରକୃତ ତୁମେ ମୋର ଗୁରୁ। ତେଣୁ ସବୁବେଳେ ଭଗବାନ ମହାପ୍ରଭୁ ମଧ୍ୟ ସେଇଟା କହୁଛନ୍ତି, ତତ୍ରାପିତ ନିୟମିତ ସ୍ମରଣୀୟ କାଳ, କୌଣସି ସମୟ କୌଣସି ନିୟମର ବ୍ୟବସ୍ଥା ରଖାଯାଏନି, ଭଗବାନଙ୍କର ଏତେ କୃପା, ଏତାଦୃଶ ତପ କୃପା ଭଗବାନ ମମାପି ତ୍ରିଦେବ ମିତ୍ରିଷି ମିହାଜନୀ ନା ଅନୁରାଗ, ମୋର ଅନୁରାଗ ଆସୁନି ଭଗବାନଙ୍କ ନାମରେ। ତେଣୁ ଏ ଭଗବାନଙ୍କ ନାମ ସର୍ବତ୍ର ସବୁଠାରେ ନେଇ ହେବ ଏବଂ ସର୍ବଦା ସବୁ ସମୟରେ ସବୁ ସମୟରେ ସବୁ ସ୍ଥାନରେ ନେଇ ହେବ। ତେଣୁ ଏଇ ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ଯେ ଏମିତିକି ଯେତେବେଳେ ଗର୍ଭ ଭିତରେ ରହୁଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦ ଗର୍ଭ ଭିତରେ ଥିଲେ, ପରୀକ୍ଷିତ ମହାରାଜ ଗର୍ଭ ଭିତରେ ଥିଲେ, ସେତେବେଳେ ମଧ୍ୟ ତାଙ୍କର ମଙ୍ଗଳ ସେମାନେ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କ ସ୍ମରଣ କରି। ପରୀକ୍ଷିତ ମହାରାଜ ତାଙ୍କର ମାଆଙ୍କ କୃପାରୁ ଭଗବାନଙ୍କୁ ଦର୍ଶନ କଲେ ଗର୍ଭରେ ଥିଲାବେଳେ, ଯେତେବେଳେ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ସେ ସମୟରେ ଭଗବାନ ତାଙ୍କର ମା ଉତ୍ତରାଙ୍କର ଗର୍ଭରେ ପଶି ତାଙ୍କୁ ଦର୍ଶନ ଦେଇଥିଲେ। ତେଣୁ ସେ ସମୟରେ ମଧ୍ୟ ସେଇ ଗର୍ଭସ୍ଥ ସମୟରେ ମଧ୍ୟ ସେ ଭଗବାନଙ୍କର ଦର୍ଶନ କରିଥିଲେ। ସେଭଳି ଭାବରେ ପ୍ରହ୍ଲାଦ ମା କୟାଧୁଙ୍କ ଗର୍ଭରେ ଥିଲାବେଳେ ମଧ୍ୟ ନାରଦ ମୁନି ଭଗବାନ କଥା କହୁଥିବା ସମୟରେ ସେ ଭଗବାନଙ୍କର ସ୍ମରଣ କରୁଥିଲେ। ସେଇଭଳି ଭାବରେ ବାଲ୍ୟ ଅବସ୍ଥାରେ ବାଳକ ଅବସ୍ଥାରେ କ'ଣ ଜଣେ ଏଇସବୁ ମଙ୍ଗଳ ପ୍ରାପ୍ତ ହୋଇପାରିବ, କେବେଳେ ଜଣେ ପ୍ରାପ୍ତ ହୋଇପାରିବ? ଏଇ ଯେଉଁ ଭାଗବତ ଧର୍ମ ଇତ୍ୟାଦି ସବୁ ରହିଛି, ବାଲ୍ୟ ଅବସ୍ଥାରେ ଜଣେ କ'ଣ ଆଚରଣ କରିପାରିବ? ପ୍ରହ୍ଲାଦ କହୁଛନ୍ତି ତାଙ୍କର ସାଙ୍ଗ ବାଳକମାନଙ୍କୁ, ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି, କୋମାର ଆଚରିତ ପ୍ରାଜ୍ଞ ଧର୍ମାନ୍ ଭାଗବତାନ ଇହ ଦୁର୍ଲଭମ ମାନସିକ ଜନ୍ମ ତଦପି ଅଧ୍ରୁବମ ଅର୍ଥଦମ। କୁମାର ଆଚରିତ ପ୍ରାଜ୍ଞ ତାଙ୍କର ସାଙ୍ଗ ବାଳକମାନେ ପାଞ୍ଚ ବର୍ଷ ବୟସ ସବୁ ରହିଛନ୍ତି ପାଖାପାଖି। ତେଣୁ ପ୍ରହ୍ଲାଦ ଯେତେବେଳେ ଦେଖିଲେ ତାଙ୍କର ଗୁରୁକୂଳରେ ତାଙ୍କର ଗୁରୁ ନାହାନ୍ତି, ସାଙ୍ଗ ବାଳକମାନେ କହୁଛନ୍ତି ଚାଲ ଯିବା ଖେଳିବା, ସାର୍ ନାହାନ୍ତି ଯିବା ଖେଳା ଖେଳାଖେଳି କରିବା। ତେଣୁ ପ୍ରହ୍ଲାଦ କହୁଛନ୍ତି ନା ପିଲାମାନେ ସାଙ୍ଗ ବାଳକମାନେ ଏ ସାଙ୍ଗମାନେ ଇଏ ଏ ବୟସଟା ପ୍ରକୃତରେ କୁମାର ଆଚରିତ ପ୍ରାଜ୍ଞ, ପ୍ରକୃତ ମଙ୍ଗଳ ଆମେ କେମିତି ହେବ ନା ଏହି ସମୟରୁ ଆମେ ସେଠାକୁ ଆଚରଣ କରିବା କଥା, ପ୍ରାଜ୍ଞ ପ୍ରକୃତ ଜ୍ଞାନ ଏହି ସମୟରୁ ଆରମ୍ଭ କରିବା କଥା। କୁମାର ଆଚରିତ ପ୍ରାଜ୍ଞ ଧର୍ମାନ୍ ଭାଗବତାନ ଏହି ଭାଗବତ ଧର୍ମ ଏଭଳି ରହିଛି, ସବୁ ସମୟରେ ଜଣେ ଏଇଟାକୁ ଗ୍ରହଣ କରିପାରିବେ। ଧର୍ମାନ୍ ଭାଗବତାନ ଇହ ଇହ କହିଲେ ଏଇ ପୃଥିବୀ ପୃଷ୍ଠରେ ଇହ, ତେଣୁ ସାଙ୍ଗ ବାଳକମାନେ କହିବେ ଆମେ ଦୁର୍ଲଭ ମନୁଷ୍ୟ ଜନ୍ମ ବୋଲି କହିଲେ ଯେତେବେଳେ ପ୍ରହ୍ଲାଦ, ତେଣୁ ଭାବୁଛନ୍ତି ମନୁଷ୍ୟ ଜନ୍ମ ଆମେ ତ ପ୍ରାୟ ଅସୁବିଧା କ'ଣ ଅଛି, ଆମର ତ ରହିଛି ବୟସ ରହିଛି 100 ବର୍ଷ ବଞ୍ଚିବା, ଏବେଠୁ କାହିଁକି ଇଏ କରିବା? ନା ନା ନା, ତଥାପି ଅଧ୍ରୁବମ ମର୍ତ୍ତଦମ ଅଧ୍ରୁବମ ଆମେ କହିପାରିବାନି କାହାର କେତେ ବର୍ଷ ଆୟୁଷ ରହିଛି। ତେଣୁ ଏଇ ବାଳକ ବୟସରୁ ଆମେ ଏଇ ଭାଗବତ ଧର୍ମକୁ ଆଚରଣ କରିବା କଥା, କେମିତି ଆମର ମଙ୍ଗଳ ହେବ ଏଇ ଏଇ ବାଳକ ବୟସରୁ ଆମେ ଆଚରଣ କରିବା କଥା। ତେଣୁ ଧ୍ରୁବ ମହାରାଜ 5 ବର୍ଷର ବୟସରେ ଥିଲେ, ସେ ମଧ୍ୟ ସେଇ ଭଗବାନଙ୍କ ଶରଣରେ ଯେତେବେଳେ ଯାଇଥିଲେ କେମିତି ତାଙ୍କ ଜଣଙ୍କ ମଙ୍ଗଳ ହେବ ସେ ବିଷୟ ଚିନ୍ତା କରିକି ତାଙ୍କ ମା କହିଲେ ତମେ ଭଗବାନଙ୍କୁ ଶରଣରେ ଗଲେ ତୁମର ପ୍ରକୃତ ମଙ୍ଗଳ ହେବ। ତେଣୁ ସେ ଯେତେବେଳେ ଯାଉଛନ୍ତି ସେ ସମୟରେ ଭଗବାନଙ୍କ ଅନ୍ୱେଷଣରେ ଯାଉଛନ୍ତି, ବଣକୁ ଯାଉଛନ୍ତି ଭଗବାନଙ୍କ ଅନ୍ୱେଷଣରେ। ତେଣୁ ଆମେ ଯେତେବେଳେ ଭଗବାନଙ୍କୁ ଅନ୍ୱେଷଣ କରିବା, ଭଗବାନ ସେତେବେଳେ ଆମକୁ ଜଣେ ଉପଯୁକ୍ତ ଗୁରୁଙ୍କୁ ପ୍ରଦାନ କରିବେ। ବ୍ରହ୍ମାଣ୍ଡ ଭବିତି କୌଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ବା ଭକ୍ତିଲତା ବିଜୟ। ଭଗବାନଙ୍କ କୃପା ଏବଂ ଗୁରୁଙ୍କ କୃପାରୁ ଜଣେ ଏହି ଭକ୍ତିକୁ ପ୍ରାପ୍ତ ହୋଇପାରିବେ। ତେଣୁ ନାରଦ ମୁନି ମଧ୍ୟ ତାଙ୍କୁ ପରୀକ୍ଷା କରୁଥିଲେ, ସେ କହିଲେ ପିଲା ଧ୍ରୁବ, ତୁମେ 5 ବର୍ଷର ବାଳକ, ତୁମେ କ'ଣ ଏଇ ମଙ୍ଗଳ ପାଇଁ ଯାଉଛ, ଭଗବାନ କ'ଣ ଆରାଧନା କରିପାରିବ? ତୁମେ ଏଇ ବୟସରେ ତୁମେ ଭଗବାନଙ୍କ ଆରାଧନା କରିପାରିବ ନାହିଁ। ଭଗବାନଙ୍କୁ ଆରାଧନା କରିବା ପାଇଁ ଅନେକ ମୁନି ଋଷିମାନେ ତାଙ୍କର ଜନ୍ମ ବିତିଯାଉଛି, ଅନେକ ଜନ୍ମ ବିତିଯାଉଛି, ସେ ପାଇପାରୁନାହାନ୍ତି। ତୁମେ ଏଇ ଛୋଟ ବୟସରେ କ'ଣ ଚାଲିବ, ଯିବ ଭଗବାନଙ୍କର ଅନୁସରଣ କରିବ? ଚାଲ ମୁଁ ତୁମକୁ ନେଇ ତୁମ ପିତାଙ୍କ କୋଳରେ ବସେଇଦେବି, କିଛି ଅସୁବିଧା ନାହିଁ। ନା ନା ନା, ମୁଁ ଭଗବାନଙ୍କ ଶରଣରେ ଯାଇଛି, ମୁଁ ପ୍ରକୃତ ମଙ୍ଗଳ କେମିତି ମିଳିବ ସେଇଟା ଚାହୁଁଛି। ତେଣୁ ଆପଣ ଯଦି ସେଇ ଭଗବାନ ବିଷୟରେ ମୋତେ କିଛି ଜ୍ଞାନ ଦେଇଦେ ଦିଅନ୍ତୁ, ନହେଲେ ମୁଁ ଆଉ ଏବେ ଯିବି ନାହିଁ, ମୁଁ ଫେରିବି ନାହିଁ। ତେଣୁ ନାରଦ ମୁନି ଧ୍ରୁବଙ୍କର ନିଶ୍ଚିନ୍ତତା ଦେଖି ପ୍ରସନ୍ନ ହୋଇଗଲେ। ଗୁରୁ ପରୀକ୍ଷା କରନ୍ତି, ଖାଲି ଶିଷ୍ୟ ଯେ ପରୀକ୍ଷା କରିବେ ଗୁରୁଙ୍କୁ ତା ନୁହଁ, ଗୁରୁ ମଧ୍ୟ ପରୀକ୍ଷା କରିବେ ଶିଷ୍ୟକୁ। ତେଣୁ ଇସ୍କନରେ 1 ବର୍ଷ ରଖାଯାଇଛି, ଏ ଯେଉଁ ଗୁରୁ ଶିଷ୍ୟ ପ୍ରକୃତରେ ଗୁରୁ ଜଣିକି ଜାଣିବେ, ଶିଷ୍ୟ ଜାଣିବେ, ଏବଂ ଗୁରୁ ମଧ୍ୟ ପରୀକ୍ଷା କରିବେ ଶିଷ୍ୟ ପ୍ରକୃତ ନିଷ୍ଠାବାନ କି ନାହିଁ। ତେଣୁ ବା ମନ୍ତ୍ର ପ୍ରଦାନ କଲେ ନାରଦ, ତାଙ୍କର ଶିଷ୍ୟ ଗ୍ରହଣ କଲେ, ଶିଷ୍ୟ ରୂପେ ଗ୍ରହଣ କଲେ ଏବଂ ମନ୍ତ୍ର ପ୍ରଦାନ କଲେ। ସେହିଭଳି ଭାବରେ ଯୁବକ ଅବସ୍ଥାରେ, ଯୁବକ ଅବସ୍ଥାରେ ଲୋକମାନେ ସାଧାରଣତଃ ଭଗବାନଙ୍କର ଚିନ୍ତା କରୁନାହାନ୍ତି, କେମିତି ଧନ ରୋଜଗାର କରିବେ, କେମିତି ଉପଭୋଗ କରିବେ, ଏହିସବୁଥିରେ ସେମାନେ ବିତାଉଛନ୍ତି। କିନ୍ତୁ ଅମ୍ବରୀଶ ମହାରାଜ, ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେ ଯୁବକ ଅବସ୍ଥାରେ ସବୁକିଛି ଭକ୍ତିର 9ଟି ଯାକ ଅଙ୍ଗ ଜାଳନ କରୁଥିଲେ, ସବୁକିଛି ତାଙ୍କର ଶରୀରର ସବୁକିଛି ଭଗବାନଙ୍କ ସେବାରେ ନିଯୁକ୍ତ କରିଥିଲେ। ସବୈ ମନା କୃଷ୍ଣ ପଦାରବିନ୍ଦୟୋ ବିଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୋ ହରିର୍ ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାରା ଚିତ ସତ୍କଥୋଦୟ। ସବୁ ଭକ୍ତିର 9ଟି ଯାକ ଅଙ୍ଗ ଜାଳନ କରୁଥିଲେ ଯୁବକ ଅବସ୍ଥାରେ, ଯଦିଓ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତଥାପି ଏ ସବୁ ଅଙ୍ଗ ଜାଳନ କରୁଥିଲେ, ନିଜେ ସେବା କରୁଥିଲେ। କରୋ ହରିର୍ ମନ୍ଦିର ମାର୍ଜନାଦିଷୁ, ନିଜେ ମନ୍ଦିର ସେବା ମାର୍ଜନ କରୁଥିଲେ। ଥରେ ବର୍ଣ୍ଣନା କରାଯାଇଛି ଯେ ଥରେ ଅମ୍ବରୀଶ ମହାରାଜ ମନ୍ଦିର ମାର୍ଜନା କଲାବେଳେ ଯେ ସେ ଭୁଲି ଯାଇଥିଲେ, ଯମୁନା ନଦୀରୁ ସେ ନିଜେ ଜଳ ଆଣିକି ଆସି ମାର୍ଜନା କରୁଥିଲେ। ତେଣୁ ସେ ଭାବିଲେ ଆଜି ତ ମୁଁ ଆଜି ଜଳ ଆଣିନି, ସେ ଦେଖିଲା ବେଳେ ବେଳ ଥୁଆ ହେଇଛି। ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ, ଜଳ କେମିତି ଆସିଲେ ମୋତେ ଆଣିନଥିଲି। ତାଙ୍କର ପତ୍ନୀ ଭାଗବତ ବର୍ଣ୍ଣନା କରି, ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଭଳି ସେହିଭଳି ଭାବରେ ଗୁଣବାନ ଥିଲେ, ଗୁଣବତୀ ଥିଲେ ତାଙ୍କର ପତ୍ନୀ। ସେ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଣି ଜଳ ରଖିଦେଇଥିଲେ। କିନ୍ତୁ ଅମ୍ବରୀଶ ମହାରାଜ କହିଲେ, ନା ନା, ତୁମେ ତୁମର ଇଏ କର, ପୂଜା ଯାହା କରିବା କଥା କର, କିନ୍ତୁ ମୋର ନିଜେ ଏସବୁ କରିବି। ନିଜେ ସବୁ ପୂଜା କରୁଥିଲେ, ନିଜେ ସବୁ ଭକ୍ତିର ଅଙ୍ଗ ଜାଳନ କରୁଥିଲେ। ତେଣୁ ସବୁ ଏହିଭଳି ଭାବରେ ଯୁବକ ଅବସ୍ଥାରେ ସେ ଭଗବାନଙ୍କ ଶରଣ ଯାଇଥିଲେ, ମଙ୍ଗଳତା ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିଥିଲେ। ସେହିଭଳି ଭାବେ ବାର୍ଦ୍ଧକ୍ୟ ଅବସ୍ଥାରେ ଯଯାତି ମହାରାଜ, ଯଯାତି ମହାରାଜ ଅକାଳ ବାର୍ଦ୍ଧକ୍ୟ ହୋଇଯାଇଥିଲେ, କିନ୍ତୁ ତାପରେ ଯାହା ହେଉ ତାଙ୍କର ପୁତ୍ରଙ୍କ ଠାରୁ ତାଙ୍କର ଯୌବନ ଆଣି ସେ ବହୁତ ବର୍ଷ କାଳ ଉପଭୋଗ କଲା ପରେ ତାପରେ ତାଙ୍କର ଏହି ଧ୍ୟାନ ଆସିଲା। ପ୍ରକୃତିରେ ଏଥିରେ ମଙ୍ଗଳ ଆମେ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଆମର ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି, ପ୍ରକୃତରେ ତାଙ୍କର ଗୁରୁ କିଏ ଆମର ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ତାଙ୍କର ଗୁରୁ ହେଉଛନ୍ତି ଅମ୍ବରୀଶ ମହାରାଜ। କାହିଁକି ନା ଏକ ସମୟରେ ସେମାନେ ସବୁ ଆସନ୍ତି, ସମସାମୟିକ ବ୍ରହ୍ମାଙ୍ଗରେ ସବୁ 2ଟି ବଂଶ ଆସୁଛି, ଗୋଟେ ସୂର୍ଯ୍ୟବଂଶ, ଗୋଟେ ଚନ୍ଦ୍ରବଂଶ। ବ୍ରହ୍ମାଙ୍ଗରେ ସୂର୍ଯ୍ୟବଂଶରେ ଆସିଲେ ଗୋସ୍ୱାମ, ତାଙ୍କ ପୁତ୍ର ବୈବସ୍ୱତ, ଇକ୍ୱାକୁ, ଏହିଭଳି ଭାବରେ ଯେଉଁ ଆସିଲେ ଅମ୍ବରୀଶ ମହାରାଜ ଇଏ 8ମ ଜେନେରେସନରେ ଆସୁଛନ୍ତି। ସେହିଭଳି ଭାବରେ ଚନ୍ଦ୍ରକୂଳରେ ମଧ୍ୟ ବୁଦ୍ଧ ଇତ୍ୟାଦି ବୁଦ୍ଧ ପୂର୍ଣ୍ଣ ବା ଆୟୁ ଏଇ ଯଯାତି ଯେଉଁ ଆସୁଛନ୍ତି, ଯଯାତିଙ୍କର ସେଇ 8ମ ଜେନେରେସନ୍ ଆସୁଛନ୍ତି। ତେଣୁ ସମସାମୟିକ ସେ କୌଣସି ସମୟରେ ତାଙ୍କର ସଙ୍ଗ କରିଛନ୍ତି, ଅମ୍ବରୀଶଙ୍କ ସଙ୍ଗ କରିଛନ୍ତି, ସେଥିପାଇଁ ତାଙ୍କର ପ୍ରକୃତ ଜ୍ଞାନ ଉଦୟ ହେଲା। ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ତାଙ୍କର ଜ୍ଞାନ ଉଦୟ ହେଇଛି। ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ନମସ୍ତସ୍ମୈ ଭଗବତୀ ବାସୁଦେବାୟ ବେଦସେ ସର୍ବଭୂତ ଅଧିବାସାୟ ଶାନ୍ତାୟ ବୃଦ୍ଧି ନମଃ। ଭାଗବତମ ନବମ ସ୍କନ୍ଧରେ ଏ ଶ୍ଳୋକଟି ଯେଉଁ ରହିଛନ୍ତି, ଏ ଶ୍ଳୋକ ଭାଷାରେ ବିଶ୍ୱନାଥ ଚତୁର୍ଠାକୁ କହୁଛନ୍ତି। ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ସେ ଜାଣିଲେ ପ୍ରକୃତରେ ନା, ଏଇସବୁ ଯେତେ ଉପଭୋଗ କଲେ ମଧ୍ୟ ପ୍ରକୃତ ଜଣେ ଆନନ୍ଦ ମଙ୍ଗଳତା ପ୍ରାପ୍ତ ହୋଇପାରିବ ନାହିଁ। ନଜାତୁ କାମ କାମାନ ଉପଭୋଗେନ ସାମ୍ୟତି ହବିଷା କୃଷ୍ଣ ବର୍ତ୍ତମେକ ଭୂୟ ଏବାବି ବର୍ତ୍ତତେ। ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲେ ମଧ୍ୟ ଜଣଙ୍କର ଉପଭୋଗର କାମନା ଶେଷ ହେବ ନାହିଁ। ଥରେ ଆକବର ପଚାରିଲେ ପ୍ରଶ୍ନ ବୀରବଲଙ୍କୁ, କହିଲେ ଏ ଯେଉଁ କାମ ରହୁଛି, କାମ ଯୌନ କାମନା ସବୁ ରହିଛି, ଏ କେତେ ବର୍ଷ ପର୍ଯ୍ୟନ୍ତ ରହିବ? ତେଣୁ ଏଇଟା ବୀରବଲ କହିଲେ, ବୀରବଲ ଜାଣନ୍ତି, ବୀରବଲ ବହୁତ ଜ୍ଞାନ ବ୍ୟକ୍ତି ଥିଲେ ବୀରବଲ। ତେଣୁ ସିଏ କହିଲେ ଏ ମୃତ୍ୟୁ ପର୍ଯ୍ୟନ୍ତ ମୋତେ ରହିବ, ଏ କାମନାଟା ମୃତ୍ୟୁ ପର୍ଯ୍ୟନ୍ତ ମୋତେ ରହିବ। ଆକବର ବିଶ୍ୱାସ କରିପାରିଲେ ନାହିଁ, କହିଲେ ଜାଣେ ଯେତେବେଳେ ବୃଦ୍ଧ ହେଇଯାଉଛି ତାର ଆଉ କ'ଣ ଏସବୁ କାମନା ଆସିବ ଆସିବ ଚିନ୍ତା କରିଥିଲେ। ତେଣୁ ବୀରବଲ ତାଙ୍କର ସନ୍ଦେହକୁ ଦୂର କରିବା ପାଇଁ କହିଲେ, ତାଙ୍କ ରାଜ୍ୟରେ ସବୁଠାରୁ ବୃଦ୍ଧ ବ୍ୟକ୍ତି କିଏ ଅଛି ବାହାର କର, ଖୋଜି ବାହାର କର। ବାହାରିଲା ଜଣେ ବୃଦ୍ଧ ପଡ଼ିଛନ୍ତି, ବିଛଣାରେ ପଡ଼ିଛନ୍ତି, ଚାଲିପାରୁନାହାନ୍ତି, ଭଲ ଭାବରେ ଦୁଶୁନି ଆଖିକୁ, ଭଲ ଭାବରେ ଶୁଭୁନି। ତେଣୁ ତାଙ୍କୁ ଖବର ଦିଆଗଲା ଯେ ଆସିବେ, ରାଜା ଆସିବେ, ଯାଆମାନେ ଆସିବେ। ତେଣୁ ଏଠି ବୀରବଲ କହିଲେ, ମହାରାଜ ଆପଣ ଆପଣଙ୍କର ସବୁ କନିଷ୍ଠ କନ୍ୟା ଯିଏ ରହିଛନ୍ତି, ବହୁତ ସୁନ୍ଦରୀ କନ୍ୟା, ତାଙ୍କୁ ମଧ୍ୟ ନେଇକି ଆମେ ଯିବା। ତେଣୁ ଯାଇ ପହଞ୍ଚିଲେ ବୀରବଲ, ଆକବର ଏବଂ ତାଙ୍କର କନ୍ୟା ଯାଇ ପହଞ୍ଚିଲେ। ସେ ବୃଦ୍ଧ ଜଣଙ୍କୁ ଜଣେଇ ଦିଆଗଲା ରାଜା ଆସୁଛନ୍ତି, କିନ୍ତୁ ସେ ରାଜାଙ୍କୁ ଦେଖୁନାହାନ୍ତି, ସେ ତାଙ୍କର କନ୍ୟା ବୋଧେ ଆଖି ରହିଛି, ଚକୁ ରହିଛି କନ୍ୟା ବୋଧେ। ତେଣୁ ରାଜା ବୁଝିଗଲେ, ଆକବର ବୁଝିଗଲେ, ସେ କଥା କହୁଛନ୍ତି ଅମ୍ବରୀଶ ଜଜାତି ମହାରାଜ କଥା କହିଛନ୍ତି ଯେ କ'ଣ ନା, ଯା ଦୁଷ୍ଟ ଯା ଦୁର୍ମତିର ଭିର ଜିର୍ଜତ ଜାନ ଜିର୍ଜତେ ତାଂ ତୃଷ୍ଣା ଦୁଃଖ ନିର୍ବାହା ସର୍ମ କାମ ଦୁଃଖ ତେଜେ। ଯାହା ଦୁଷ୍ଟ ଦିଆ ଏ ଯେଉଁ କାମନା ସବୁ ରହିଛି, ଏ ତ୍ୟାଗ କରି ହେବ ନାହିଁ। ଜିର୍ଜତ ଜାନ ଜିର୍ଜତେ, ଶରୀର ଜରାଜୀର୍ଣ୍ଣ ହୋଇଗଲେ ମଧ୍ୟ ସେ କାମନା ଜରାଜୀର୍ଣ୍ଣ ହେବ ନାହିଁ। କାମନାଟା ସେଇଭଳିଆରେ ନବଯୁବକ ହେଇକି ରହିଥିବ କାମନା। ତେଣୁ ତାଂ ତୃଷ୍ଣା ଦୁଃଖ ନିର୍ବାହା, ତାକୁ ଯଦି ଆମେ ପୂରଣ କରିବା ପାଇଁ ଚାହିଁବା ତାହେଲେ ଦୁଃଖ ହିଁ ଆସିବ। ଆମେ ଭାବିବା ଏଇଥିରେ ଆମର ମଙ୍ଗଳ ହେବ, ଆମର କାମନା ପୂରଣ କଲେ ଆମର ମଙ୍ଗଳ ହେବ ନା, ସେ କେବଳ ମଙ୍ଗଳ ହିଁ ଦେବ ପ୍ରଦାନ କରିବ। ତାଂ ତୃଷ୍ଣା ଦୁଃଖ ନିର୍ବାହା ସର୍ମ କାମ ଦୁଃଖ ତେଜେ। ସର୍ମକାମର ଅର୍ଥ ହେଉଛି, ଜଣେ ଆଚାର୍ଯ୍ୟ କହିଛନ୍ତି ଯେ ସ୍ୱଶତ୍ରୁଣା ବି ଯେଉଁ ମଙ୍ଗଳ କାମ ହେତେ, ଯିଏ ନିଜର ଶତ୍ରୁ ପାଇଁ ମଧ୍ୟ ଯିଏ ମଙ୍ଗଳ କାମନା କରନ୍ତି, ଏହି ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ହିଁ ପ୍ରକୃତରେ ଏହି କାମନାକୁ ତ୍ୟାଗ କରିପାରିବେ, ନହେଲେ କେହି କାମନା ତ୍ୟାଗ କରିପାରିବେ ନାହିଁ। ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ବେଦସେ ସର୍ବଭୂତ ଅଧିବାସାୟ ଶାନ୍ତାୟ ବୃଦ୍ଧି ନମଃ। ଏ ଶ୍ଳୋକ ଭାଷାରେ ବିଶ୍ୱନାଥ ଚତୁର୍ଠାକୁ କହୁଛନ୍ତି, ଇଏ ତାଙ୍କର ଗୁରୁ ହେଲେ କିଏ ନାହିଁ, ଅମ୍ବରୀଶ ମହାରାଜ, କାହିଁକି ନା ସମସାମୟିକ। ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲାବେଳେ ଏ ଗୋଟେ ପ୍ରଦେଶର ରାଜା ଥିଲେ ଜଗତ ମହାରାଜ। କେମିତି ନା, ସେ ଉଦାହରଣ ଦେଉଛନ୍ତି, ବ୍ରହ୍ମାଙ୍କଠାରୁ ସୂର୍ଯ୍ୟବଂଶରେ ଆସିଲେ ମରିଚି, ମରିଚିଙ୍କର ପୁତ୍ର କଶ୍ୟପ, କଶ୍ୟପଙ୍କ ପୁତ୍ର ବିବସ୍ୱାନ, ବିବସ୍ୱାନଙ୍କ ପୁତ୍ର ବୈବସ୍ୱତ, ବୈବସ୍ୱତଙ୍କ ପୁତ୍ର ନଭଗ, ନଭଗଙ୍କ ପୁତ୍ର ନାଭାଗ, ତାଙ୍କର ପୁତ୍ର ହେଉଛନ୍ତି ଅମ୍ବରୀଶ। ତେଣୁ ସେହିଭଳି ଭାବରେ ବ୍ରହ୍ମାଙ୍କଠାରୁ ସୋମବଂଶରେ ବା ଚନ୍ଦ୍ରବଂଶରେ ଆସିଲେ ଅତ୍ରି, ତାଙ୍କର ପୁତ୍ର ସୋମ, ତାଙ୍କର ପୁତ୍ର ବୁଦ୍ଧ, ତାଙ୍କର ପୁତ୍ର ପୁରୁରବା, ତାଙ୍କର ପୁତ୍ର ଆୟୁ, ତାଙ୍କର ପୁତ୍ର ନୌଶ ତାଙ୍କର ପୁତ୍ର ଯଯାତି ସମସାମୟିକ ସେମାନେ ଥିଲେ। ତେଣୁ ଏଇ ଯଯାତି ମହାରାଜ ଏଇଭଳି ଭାବରେ ଅମ୍ବରୀଶ ମହାରାଜଙ୍କର ସଙ୍ଗ କରିଥିବା ହେତୁ ତାଙ୍କର ଏଇ ବୈରାଗ୍ୟ ଉପସ୍ଥିତ ହେଲା। ତେଣୁ ବାର୍ଦ୍ଧକ୍ୟ କାଳରେ ମଧ୍ୟ ସେ ତାଙ୍କର ଯେଉଁ ନେଇଥିଲେ ଯୁବକ ଅବସ୍ଥା ନେଇଥିଲେ ପୁଅଙ୍କ ଠାରୁ କନିଷ୍ଠ ପୁତ୍ର ପୁରୁ ପୁରୁ କୂଳରେ ଆସୁଛନ୍ତି ପାଣ୍ଡବମାନେ ଆସୁଛନ୍ତି ଆଉ ତାଙ୍କର ଯେଉଁ ଜ୍ୟେଷ୍ଠ ପୁତ୍ର ଯଦୁ ସେ ମନା କରିଦେଇଥିଲେ। ଯଦୁକୁ ଯେତେବେଳେ ସେ ମାଗିଥିଲେ ଯେ ତୁମର ଯୌବନ ପ୍ରଦାନ କରି ମୋର ବାର୍ଦ୍ଧକ୍ୟ ନିଅ ସେ ମନା କରିଦେଲେ। କିନ୍ତୁ ଯଦିଓ ତାଙ୍କର ପିତାଙ୍କର କଥାକୁ ମନା କରିଦେଲେ କିନ୍ତୁ ତାଙ୍କୁ ସେଥିପାଇଁ ଦୋଷ ଆରୋପ କରାଯାଏ ନାହିଁ। କାହିଁକି ନା ଯଦୁ ଜାଣିଥିଲେ ଭଗବାନ ଆସିବେ ଭଗବାନ କୃଷ୍ଣ ଆସିବେ ଆମର ବଂଶରେ ତେଣୁ ଯେତେ ଶୀଘ୍ର ସେ ବିବାହ କରି ସନ୍ତାନ ଦାହ କରିବେ ସେତେ ଶୀଘ୍ର ଭଗବାନ ଆସିବେ। ତେଣୁକରି ପୁରୁ ଯିଏକି କନିଷ୍ଠ ପୁତ୍ର ପୁରୁ କନିଷ୍ଠ ପୁତ୍ର ସେ ଗୋଟେ ପ୍ରସିଦ୍ଧ କଥା କହିଥିଲେ ଯେତେବେଳେ ତାଙ୍କ ପିତା ମାଗିଥିଲେ ତାଙ୍କ ପିତା ମାଗିଥିଲେ ତାଙ୍କ ଯୌବନକୁ ସେତେବେଳେ ସେ କହିଥିଲେ ଯେ ଯେଉଁମାନେ ପ୍ରକୃତ ଉତ୍ତମ ପୁତ୍ର କିଏ ନା ପିତାଙ୍କର ମନମାଂସ ଜାଣିକି ଯିଏ କାର୍ଯ୍ୟ କରିବେ ସିଏ ହେଉଛନ୍ତି ଉତ୍ତମ ପୁତ୍ର। ଉତ୍ତମ ଚିନ୍ତିତ ପୂର୍ଜା ଚିନ୍ତିତ ତାଙ୍କର ଯେମିତି ଭୀଷ୍ମଦେବ ତାଙ୍କର ପିତା ଶାନ୍ତନୁ ସେ ଚାହୁଁନଥିଲେ କହିବା ପାଇଁ କାହିଁକି ନା ଯେତେବେଳେ ସତ୍ୟପତି ବିବାହ କରିବା ପାଇଁ ଚାହିଁଲେ ତାଙ୍କର ପତ୍ନୀ ଗଙ୍ଗା ଦେବୀ ସେ ଚାଲିଗଲେ ତେଣୁ ତାପରେ ଯେତେବେଳେ ବିବାହ କରିବା ପାଇଁ ଚାହିଁଲେ ସତ୍ୟବତୀଙ୍କୁ ସେତେବେଳେ ସତ୍ୟବତୀଙ୍କ ପିତା ଏ ସର୍ତ୍ତ ରଖିଥିଲେ ଯେ ତମର ଏଇ ଯେଉଁ କନ୍ୟାର ପୁତ୍ର ଯିଏ ସିଏ ରାଜା ହେବେ କିନ୍ତୁ ତୁମର ଗୋଟେ ପୁତ୍ର ଅଛନ୍ତି ଭୀଷ୍ମ ଅଛନ୍ତି ସେ ରାଜା ହେବେ ତେଣୁ ମୁଁ ଦେଇପାରିବି ନାହିଁ। ତେଣୁ ଶାନ୍ତନୁ ମହାରାଜ ମନ ଦୁଃଖରେ ରହିଥିଲେ କିନ୍ତୁ ଏ କଥା ଜାଣିପାରିଲେ ଭୀଷ୍ମଦେବ ତେଣୁ ସେ ଯାଇକରି ସତ୍ୟବତୀଙ୍କର ପିତାଙ୍କର ପାଖରେ କହିଲେ ଶପଥ କଲେ ଏଇଠି ସେ ପ୍ରଥମେ କହିଲେ ଯେ ମୁଁ ଶପଥ କରୁଛି ଯେ ମୁଁ ରାଜ୍ୟଶାସନ ରାଜଗାଦିରେ ବସିବି ନାହିଁ ଏଇ ତୁମର କନ୍ୟାର ପୁତ୍ର ଯିଏ ହେବେ ସେ ରାଜଗାଦିରେ ବସିବେ ନା ତୁମେ ଶପଥ କଲେ କ'ଣ ତୁମର ଯେଉଁ ପୁତ୍ର ହେବେ ସେ ପୁଣି କାମ କରିବେ କ୍ଲେମ୍ କରିବେ ନା ନା ସେଇଠି ସେ ଶପଥ କଲେ ଯେ ମୁଁ ବିବାହ କରିବି ନାହିଁ। ଭୀଷ୍ମ ପ୍ରତିଜ୍ଞା ହୋଇଗଲା ତାଙ୍କ ନାମ ଯଦିଓ ରହିଛି ଦେବବ୍ରତ କିନ୍ତୁ ତାଙ୍କ ନାମ ଭୀଷ୍ମରେ ପରିଣତ ହୋଇଗଲା ଶପଥ କରିଗଲେ ଭୀଷ୍ମ ପ୍ରତିଜ୍ଞା। ଏମିତିକି ଅମ୍ବା ଯିଏ ରହିଥିଲେ ଅମ୍ବା ମଧ୍ୟ ଚାହିଁଥିଲେ ନା ମୁଁ ତାଙ୍କୁ ବିବାହ କରିବି କିନ୍ତୁ ସେ ରାଜି ହେଲେ ନାହିଁ। ଅମ୍ବା କହିଲେ ନା ମୁଁ ଭୀଷ୍ମଦେବ କହିଲେ ନା ମୁଁ ଶପଥ ନେଇଛି ବିବାହ କରିବି ନାହିଁ। ତେଣୁ ଅମ୍ବା ଗଲେ ଭୀଷ୍ମଦେବଙ୍କର ଗୁରୁ ଯେଉଁ ରହିଛନ୍ତି ପରଶୁରାମଙ୍କୁ ଗଲେ ଏବଂ ପରଶୁରାମ ମଧ୍ୟ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବାକୁ ବସିଲେ ତ ବିବାହ କରିବାର ବହୁତ ଯୁଦ୍ଧ କର ତେଣୁ ସେ ଗୁରୁଙ୍କ ସହିତ ମଧ୍ୟ ଯୁଦ୍ଧ କଲେ ଏଭଳି ରହିଛି। ତେଣୁକରି ପରଶୁରାମଙ୍କର ଶିଷ୍ୟମାନେ ସେମାନେ କହନ୍ତି ଏ ଭୀଷ୍ମ ଇଏ ଗୁରୁଙ୍କ ସହିତ ଯୁଦ୍ଧ କଲେ ଗୁରୁଙ୍କର କଥା ମାନିଲେ ନାହିଁ। ତେଣୁ ଭୀଷ୍ମଦେବ ଯେତେବେଳେ ସରସ୍ୱତୀରେ ପଡ଼ିଥିଲେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲା ନାହିଁ ସେତେବେଳେ ଭଗବାନ ତାଙ୍କୁ କହିଲେ ଠିକ୍ ଅଛି ମୁଁ ଯେତେ ଯେଉଁ ଜ୍ଞାନ ଦେଲି ଭଗବାନଙ୍କର ଜ୍ଞାନରେ ଅର୍ଜୁନଙ୍କର ଶୋକ ଦୂର ହୋଇଗଲା ନଷ୍ଟ ମୋହ ସ୍ମୃତି ଲବ୍ଧା ବୋଲି କହିଛନ୍ତି କିନ୍ତୁ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲା ନାହିଁ। ତେଣୁ ଭଗବାନ କହିଲେ ଚାଲ ଭୀଷ୍ମଦେବ ପାଞ୍ଚଶହ ବର୍ଷର ବୟସରେ ରହିଛନ୍ତି 450 ବର୍ଷ ତାଙ୍କୁ ଥିଲା ହେଇଥିଲା ତାଙ୍କ ପାଖକୁ ଯାଇକରି ଜ୍ଞାନ ଆହରଣ କରିଛନ୍ତି ଏବଂ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲା ପରେ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲା। ସେଥିପାଇଁ ଭାଗବତ 91 ଅଧ୍ୟାୟରେ 19 ଅଧ୍ୟାୟରେ ଉଦ୍ଧବ ଯେତେବେଳେ ଜ୍ଞାନ ଦେଉଛନ୍ତି ସେତେବେଳେ ସେ ଭୀଷ୍ମଦେବ ଯେଉଁ ଜ୍ଞାନ ଦେଇଥିଲେ ଯୁଧିଷ୍ଠିର ମହାରାଜକୁ ସେ ଜ୍ଞାନକୁ ପ୍ରଦାନ କରୁଛନ୍ତି କହିଥିଲେ ଏ ଜ୍ଞାନ ଭୀଷ୍ମଦେବ ଦେଇଥିଲେ ମହାଭାରତ ଯୁଦ୍ଧରେ ମୁଁ ତୁମକୁ ଏ ଜ୍ଞାନ ପ୍ରଦାନ କରୁଛି। ତେଣୁ ଏ ଯେଉଁ କଥା ହେଲା ଯେ ଭୀଷ୍ମଦେବ ଶପଥ କରିଦେଲେ ଏ ସରସ୍ୱତୀ ଯେତେବେଳେ ପଢ଼ିଥିଲେ ସବୁ ମୁନିଋଷିମାନେ ଆସି ପହଞ୍ଚିଗଲେ ଯୁଧିଷ୍ଠିର ମହାରାଜ ଯେତେବେଳେ ଯାଉଛନ୍ତି ଜ୍ଞାନ ପ୍ରାପ୍ତ ହେବା ପାଇଁ ସବୁ ମୁନିଋଷିମାନେ ଆସି ପହଞ୍ଚି ଯାଉଛନ୍ତି ତାଙ୍କ ଶିଷ୍ୟମାନଙ୍କ ସହିତ ତେଣୁ ପରଶୁରାମଙ୍କର ଶିଷ୍ୟମାନେ ସବୁବେଳେ ଭୀଷ୍ମଦେବଙ୍କ ବିରୁଦ୍ଧରେ କହୁଥିଲେ ଇଏ ତୁମ ସହିତ ଯୁଦ୍ଧ କରିଥିଲେ ଆପଣଙ୍କ ସହିତ ଇଏ କି ଶିଷ୍ୟ ତେଣୁ ବର୍ତ୍ତମାନ ପରଶୁରାମ ତାଙ୍କ ଶିଷ୍ୟମାନଙ୍କୁ ନେଇ ଯାଇ ପହଞ୍ଚୁଛନ୍ତି ସେଇ ଭୀଷ୍ମଦେବଙ୍କ ପାଖରେ ଶିଷ୍ୟଙ୍କ ଠାରୁ ସେ ଜ୍ଞାନ ପ୍ରାପ୍ତ ହେବେ ଶିଷ୍ୟ ଭୀଷ୍ମଦେବ କହିବେ ଜ୍ଞାନ ଦେବେ ଯୁଧିଷ୍ଠିର ମହାରାଜଙ୍କୁ ଦାନ ଧର୍ମ ରାଜଧର୍ମ ଭାଗବତ ଧର୍ମ ସବୁ ଧର୍ମକୁ ବୁଝେଇବେ, କେଉଁଟା ସଂକ୍ଷେପରେ କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରିବେ। ତେଣୁ ମୁନି ଋଷିମାନେ ମଧ୍ୟ ଆସି ଶ୍ରବଣ କଲେ, ସେଠି ଭଗବାନ ମଧ୍ୟ ଆସି ଶୁଣୁଛନ୍ତି ସେ କଥା। ଏଭଳି ଭଗବାନ ବିମୋହିତ ହୋଇଯାଇଛନ୍ତି, କିନ୍ତୁ ଉଦ୍ଧବ କହିଲେ ପ୍ରଭୁ ମୋତେ ଟିକେ ଜ୍ଞାନ ପ୍ରଦାନ କରନ୍ତୁ, ନା ମୁଁ ତୁମକୁ ସେହି ଜ୍ଞାନ ହିଁ ଦେବି। ବିଷ୍ଣୁଦେବ ଯେଉଁ ଜ୍ଞାନ ଦେଇଥିଲେ ଯୁଧିଷ୍ଠିର ମହାରାଜ ଭାଗବତ ବିକାଶ କନ୍ଦର 19 ଅଧ୍ୟାୟରେ ସେ ଜ୍ଞାନ ସବୁ ଦେଇଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ଯେ ଇଏ ଯେଉଁ ରହିଛନ୍ତି ପୁରୁ, ସେ ଏ କଥାଟି କହିଲେ ଉତ୍ତମ ଚିନ୍ତନ୍ତୁ ଚିନ୍ତନ୍ତୁ ପୂର୍ଦ୍ଧ୍ୟା, ଉତ୍ତମ ପୁତ୍ର ସିଏ ଯେ ପିତାଙ୍କର ଚିନ୍ତା ଅନୁସାରେ କାର୍ଯ୍ୟ କରିବେ, କିନ୍ତୁ ମଧ୍ୟମ ପୁତ୍ର କିଏ ନା ପ୍ରକ୍ତକାରୀ ତୁ ମଧ୍ୟମ ପ୍ରକ୍ତକାରୀ, ପିତା କହିଲେ ଯିଏ କରିବ କାର୍ଯ୍ୟ କରିବ ସେ ହେଉଛନ୍ତି ମଧ୍ୟମ ପୁତ୍ର। କିନ୍ତୁ ଅଧମ କିଏ ନା ଅଶ୍ରଦ୍ଧା ପୂର୍ଦ୍ଧ୍ୟା, ଯଦିଓ କରିବେ କିନ୍ତୁ ଶ୍ରଦ୍ଧାର ସହିତ କରିବେ ନାହିଁ। ଏବଂ ଯେଉଁମାନେ ଅକର୍ତ୍ତୁ ଉଚ୍ଚରିତ ପୁତୁ ପିତୁ, କହିଲେ ମଧ୍ୟ ଯେଉଁ ପୁତ୍ରମାନେ କାର୍ଯ୍ୟ କରନ୍ତି ନାହିଁ ସେମାନେ ତାଙ୍କର ବିଷ୍ଠା ବା ମୂତ୍ର ସହିତ ସମାନ। ତେଣୁ ଆମର କହିବା କଥା ଯେ ଏଇ ଯେଉଁ ପୁରୁବଂଶରେ ପୁରୁ ଯେହେତୁ ପ୍ରଦାନ କଲେ, ତେଣୁ ପୁରୁବଂଶରେ ଆସୁଛନ୍ତି ପାଣ୍ଡବମାନେ ଆସୁଛନ୍ତି, କୌରବ ପାଣ୍ଡବମାନେ ସବୁ ଆସୁଛନ୍ତି, ଯଦୁବଂଶରେ ଭଗବାନ ଆସୁଛନ୍ତି, ପୁରୁବଂଶରେ ଏ ପାଣ୍ଡବମାନେ ଆସୁଛନ୍ତି। ତେଣୁ ଯଯାତି ମହାରାଜଙ୍କର ଅଭିଶାପ ହୋଇଗଲା ଯଦୁଙ୍କ ପାଖରେ, ଯଦୁବଂଶରେ ସେମାନେ ରାଜା ହେଲେ ନାହିଁ। ଭଗବାନ କୃଷ୍ଣ ଯଦିଓ କଂସ ସମ୍ରାଟ ଥିଲା, ତାକୁ ହତ୍ୟା କଲେ, କିନ୍ତୁ ସେ ରାଜା ହେଲେ ନାହିଁ। ପ୍ରକୃତ ସମଗ୍ର ପୃଥିବୀର ସମ୍ରାଟ ଯୁଧିଷ୍ଠିର ମହାରାଜ କଲେ, କାହିଁକିନା ଯୁଧିଷ୍ଠିର ମହାରାଜ ଏମାନେ ସବୁ ପୁରୁ ବଂଶରେ ଆସୁଛନ୍ତି। ସେଥିପାଇଁ ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛି, ଯେଉଁ ଶ୍ଳୋକରେ ଅର୍ଜୁନ କହିଛନ୍ତି ଭଗବାନ ତ ବିଶ୍ୱରୂପ ଦର୍ଶନ କରୁଛନ୍ତି, ସେତେବେଳେ ସେ କହିଲେ ପ୍ରଭୁ ସଖେ ଧିମତ୍ୱା ପ୍ରସଭଙ୍ଗଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେ ଧୀ ଅଜାନତାଂ ମହିମାନନ୍ତ ବେଦଂ ମୟା ପ୍ରମାଦାତ୍ ପ୍ରଣୟେନ ବାପି। ଏ ଶ୍ଳୋକର ଭାବାର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଅର୍ଜୁନ ଯେତେବେଳେ ଆଗରୁ ଭଗବାନ ସହିତ ଥଟ୍ଟା ପରିହାସ କରୁଥିଲେ, ସେତେବେଳେ କେତେବେଳେ ହେ କୃଷ୍ଣ ବୋଲି ଡାକୁଥିଲେ, ହେ ଯାଦବ ବୋଲି ଡାକୁଥିଲେ, ଆର କହିବାର ଉଦ୍ଦେଶ୍ୟ ଥିଲା ତାଙ୍କର କ'ଣ ନା ତମେ କୃଷ୍ଣ, ତମେ ବସୁଦେବଙ୍କର ପୁତ୍ର, ବସୁଦେବ ଏତେ ଯୋଦ୍ଧା ନୁହନ୍ତି, ପ୍ରସିଦ୍ଧ ଯୋଦ୍ଧା ନୁହନ୍ତି, ମୁଁ କିନ୍ତୁ ପାଣ୍ଡୁଙ୍କର ପୁତ୍ର, ମୋର ପିତା ବିଶ୍ୱ ବିଜୟ କରିଥିଲେ, ପ୍ରସିଦ୍ଧ ଯୋଦ୍ଧା, ଏବଂ ତୁମେ ଯଦୁକୁଳରେ ଆସ, ତୁମେ ଯାଦବ, ଯଦୁ ବଂଶରେ ଅଭିଶାପ ପାଇଛନ୍ତି, ଯଦି ମହାରାଜ ଅଭିଶାପ ଦେଇଛନ୍ତି ସେମାନେ କେହି ରାଜା ହୋଇପାରିବେ ନାହିଁ, କିନ୍ତୁ ଆମେ ରାଜା ହେବୁ, ଆମେ ପୁରୁକୁଳରେ ଆସି ଆମେ ରାଜା ହେବୁ, ଏହିଭଳି ଭାବରେ ତାଙ୍କର ଧାରଣା ଥିଲା। ସକାଳ ହିସାବରେ ସବୁ ଚାଲିଥିଲା, ଥଟ୍ଟା ପରିବାର ଚାଲିଥିଲା, କିନ୍ତୁ ତାଙ୍କ ମନରେ ଏହି ଭାବ ଥିଲା। ତେଣୁ ଆଜି ଯେଉଁ ଭଗବାନ ବିଶ୍ୱରୂପ ଦର୍ଶନ କରୁଛନ୍ତି, ସେତେବେଳେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ କ୍ଷମା କରନ୍ତୁ। ତେଣୁ ଏହିଭଳି ଭାବରେ ଯଯାତି ମହାରାଜ ଯେଉଁ ବାର୍ଦ୍ଧକ୍ୟ ଅବସ୍ଥାରେ ଯେତେବେଳେ ତାଙ୍କର ଏହି ଜ୍ଞାନଟି ଆସିଲା, ତେଣୁ ପ୍ରକୃତରେ ଜଣେ ବୃଦ୍ଧା ଅବସ୍ଥା ଆସିଗଲେ ମଧ୍ୟ ଜଣଙ୍କର ଏହି କାମନା ପୂରଣ ହେବ ନାହିଁ, ସେ ମାନେ ବନ୍ଦ ସରିବ ନାହିଁ, ବନ୍ଦ ହେବ ନାହିଁ, ଆହୁରି କାମନା ଅଧିକରୁ ଅଧିକ ହେବ। ତେଣୁ ମୃତ୍ୟୁ ସମୟରେ ସେ ଏଇଭଳି ଭାବରେ କାମନା କରି ପରଜନ୍ମରେ ପୁଣି ଆଉ ଗୋଟେ ଜନ୍ମ ପ୍ରାପ୍ତ ହେବ, ଯେଉଁଭଳି ଭାବରେ ଚିନ୍ତା କରିବ ସେଭଳି ଭାବରେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶରୀର। ତେଣୁ ଏହିଭଳି ଭାବରେ ଆମେ ଦେଖିବା ଯଯାତି ମହାରାଜ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଭଗବାନଙ୍କର ସ୍ମରଣ କଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ଜଣେ ସାଧାରଣତଃ ଭଗବାନଙ୍କ ସ୍ମରଣ କରିପାରିବେ ନାହିଁ, ଯୁବକ ଅବସ୍ଥା ବା ବାଲ୍ୟକାଳରେ ଯଦି ଜଣେ ଭଗବାନଙ୍କର ଭକ୍ତି ଆଚରଣ ନକଲେ ବୃଦ୍ଧ ଅବସ୍ଥାରେ ସେ ଆସିବ ନାହିଁ, ଜଣେ କରିପାରିବେ ନାହିଁ। କିନ୍ତୁ ତଥାପି ଏଇ ସର୍ବତ୍ର ସର୍ବଦା ସବୁ ସମୟରେ ସବୁ ଅବସ୍ଥାରେ ଜଣେ ଏଇଟାକୁ କରିପାରିବେ ଭଗବାନ ଭକ୍ତି। ତେଣୁ ଏ ବୃଦ୍ଧ ଅବସ୍ଥାରେ ମଧ୍ୟ ଯଯାତି ମହାରାଜ ଭଗବାନ ଭକ୍ତି ଆଚରଣ କରି ଭଗବଦ୍ଧାମ ପ୍ରାପ୍ତ ହୋଇଥିଲେ। ଏବଂ ଆଉ ଗୋଟିଏ ଅବସ୍ଥା ଆସୁଛି ମୃତ୍ୟୁ ଅବସ୍ଥା, ମୃତ୍ୟୁ ସମୟରେ, ତେଣୁ ମୃତ୍ୟୁ ସମୟରେ ମଧ୍ୟ ଅଜାବେଳ ଭଗବାନ ନାମ ଗ୍ରହଣ କରି ଭଗବଦ୍ଧାମକୁ ଯାଇଥିଲେ। ମ୍ରିୟମାଣ ହରେ ନାମ ଗୃଣନ ପୁତ୍ର ପ୍ରଚାରିତମ ଅଜାମୀଳ ଧାମ କିମୁତ ଶ୍ରଦ୍ଧା ଗୁଣ ଭାଗବତ ଷଷ୍ଠ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଅନ୍ତଃ ଶ୍ଳୋକରେ ଏକଥା କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ। ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଥିଲା, 88 ବର୍ଷ ବୟସ ହୋଇଯାଇଥିଲା, ଯମରାଜଙ୍କର ଦୂତମାନେ ତିନି ଜଣ ଦୂତ ଆସି ପାର୍ଶ୍ୱରେ ବନ୍ଧନ ବାନ୍ଧି ଦେଇଥିଲେ, ଉଠାରିବା ପାଇଁ ନେଉଛନ୍ତି। କିନ୍ତୁ ସେହି ସମୟରେ ଭଗବାନଙ୍କ ନାମ ସେ ନେଲେ, ହରେ ନାମ ଗୁଣନ, ଉଚ୍ଚ ସ୍ୱର ବି କହିପାରିଲେ ନାହିଁ, ଗୁଣନ ଗୁଣୁଗୁଣ ହେଇ କହୁଥିଲେ। ପୁତ୍ର ପଚାରିତ, ନିଜର ପୁଅକୁ ଲକ୍ଷ୍ୟ କରି କହିଛନ୍ତି ଭଗବାନଙ୍କ ନାମ ନେଇଛନ୍ତି। ପୁଅ ନାମ ରହିଛି ନାରାୟଣ, ନାରାୟଣ ବୋଲି ଡାକି ଦେଇଛନ୍ତି। ତେଣୁ ମ୍ରିୟମାଣ ହରେ ନାମ ଗୁଣନ ପୁତ୍ର ପଚାରିତ ଅଜାମିଳୋପି, ଅଜାମିଳୋପି ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ସୁଖଦେବ ଗୋସ୍ୱାମୀଙ୍କର, ଯେ ଅଜାମିଳ ଭଳି ପ୍ରସିଦ୍ଧ ପାପୀ, ଏହାର ବିରାଟ ବଡ଼ ଲିଷ୍ଟ ଥିଲା ପାପର ଲିଷ୍ଟ। ଯମରାଜ ଦୂତମାନେ ମଧ୍ୟ ବୁଝିପାରିଲେ ନାହିଁ ଏତେ ବିରାଟ ବଡ଼ ପାପର ଲିଷ୍ଟ, କେତେ ବର୍ଷ ଲାଗିବ ତାଙ୍କୁ ଦଣ୍ଡରେ, ଚିନ୍ତା କରିଥିଲେ ଯମରାଜ କିଭଳି ତାଙ୍କୁ ଦଣ୍ଡ ପ୍ରଦାନ କରିବେ, କେତେ ବର୍ଷ ଲାଗିବ ତାଙ୍କୁ, ପୁଣି ଆମକୁ ସେଇଭଳି ଭାବରେ ନରକରେ ତାଙ୍କୁ ଯନ୍ତ୍ରଣା ଦେବାକୁ ପଡ଼ିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଅଜାମିଳ ବି କିନ୍ତୁ ତଥାପି ଅଗାଧ ଧାମ, ଭଗବାନ ଧାମ ସେ ଗଲେ। କିମିତ ଶ୍ରଦ୍ଧା ଗୁଣନ, ଯେଉଁମାନେ ଶ୍ରଦ୍ଧାର ସହିତ ନୁହେଁ ତାଙ୍କ କଥା କ'ଣ କହିବା। ବିଷ୍ଣୁ ଚକ୍ରବୁର ଠାକୁର ତାଙ୍କର ଭାଷାରେ ଏହି ଚାରୋଟି କଥା କହିଛନ୍ତି। ଅଜାମିଳର ଚାରୋଟି ଅସୁବିଧା ଥିଲା, ସେ ଯେଉଁ ଭଗବାନଙ୍କ ନାମ ନେଲେ ପୁତ୍ର ଲକ୍ଷ୍ୟ କରି ନାମ ନେଇଥିଲେ, କିନ୍ତୁ ଆମେ ଯଦି ସିଧାସଳଖ ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ପାଇବା। ମ୍ରିୟମାଣ ମୃତ୍ୟୁ ଅବସ୍ଥାରେ ସେ ଭଗବାନଙ୍କ ନାମ ନେଇଥିଲେ, ଆମେ ଜୀବିତ ଅବସ୍ଥାରେ ଯଦି ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ପାଇବା। ଏବଂ ଅଜାମିଳୋପି କହିବାର ଉଦ୍ଦେଶ୍ୟ, ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ ଥିଲା, ଆମେ ଯଦି ପାପ କାର୍ଯ୍ୟରୁ ମୁକ୍ତ ହୋଇକି ଯଦି ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ନ ପାଇବା। ଏବଂ ମୃତ୍ୟୁ ସମୟରେ ତା'ର ଅଶ୍ରଦ୍ଧାର ସହିତ ଭଗବାନ ସେ ନାମ ନେଇଥିଲା, ତେଣୁ ଶ୍ରଦ୍ଧାର ସହିତ ଜୀବିତ ଅବସ୍ଥାରେ ପାପର କର୍ମ ଦୂର ହୋଇକରି ସିଧାସଳଖ ଯଦି ଆମେ ଭଗବାନଙ୍କ ସ୍ମରଣ କରିବା, ନାମ ନେବା, ତାହେଲେ କ'ଣ ଫଳ ନ ପାଇବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସର୍ବତ୍ର ସର୍ବଦା ଏଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ପ୍ରକୃତ ମଙ୍ଗଳ ଏହିଭଳି ଭାବରେ ହେବ। ତସ୍ମାତ୍ ମହାଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ, ତସ୍ମାତ୍ ସର୍ବାତ୍ମନ ରାଧନ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ଗୁଣା। ଏ ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ତାଦେହରୁ ଏହି ତିନୋଟି ହେଉଛି ମୁଖ୍ୟ। ଶ୍ରୋତବ୍ୟ ଶ୍ରବଣ କରିବା, ଏହି ଆରମ୍ଭ ହେଉଛି ଶ୍ରବଣରୁ, ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ଜଣେ ଶ୍ରବଣ କଲେ ପରେ ସେ କୀର୍ତ୍ତନ କରିପାରିବେ, ଏବଂ ସ୍ମରଣ, ଏହି ତିନୋଟି ହେଉଛି ମୁଖ୍ୟ ଅଙ୍ଗ। ଯଦି ଜଣେ ପ୍ରଶ୍ନ ପଚାରିବେ ଏ ତିନୋଟି ଅଙ୍ଗ ଭିତରେ ମଧ୍ୟ କେଉଁଟା ଶ୍ରେଷ୍ଠ, ତେଣୁ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇଟା ନିର୍ମିତ ମାନାନା ଇଚ୍ଛତା ମକୃତ ଭୟମ ଯୋଗୀନାମ ରୂପ ନିର୍ମିତ ହରେ ନାମାନ କୀର୍ତ୍ତନ। ଏ ତିନୋଟି ଭିତରେ ମଧ୍ୟ ଶ୍ରେଷ୍ଠ ହେଉଛି କୀର୍ତ୍ତନ। ନିର୍ମିତ ମାନ ଏଥିରେ କୌଣସି ବିବାଦ ନାହିଁ, ସମସ୍ତ ଯୋଗୀମାନେ ଏଇଟାକୁ ନିର୍ଣ୍ଣୟ କରିକି ଯାଇଛନ୍ତି। ଏତନ୍ ନିର୍ମିତ ମାନାନା ଇଚ୍ଛତା ମକୃତ ଭୟମ, ଯେଉଁମାନେ ମଙ୍ଗଳ ପନ୍ଥା ଚାହୁଁଛନ୍ତି, ଭୟରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ଅଭୟ ହେବା ପାଇଁ ଚାହୁଁଛନ୍ତି, ସେମାନେ ଏତ ନିର୍ମିତ ମାନାନା ଇଚ୍ଛତା ମକୃତ ଭୟମ ଯୋଗୀନା ନୃପ ନିର୍ମିତ। ଏ ନୃପ, ଏ ରାଜା, ତୁମେ କାହିଁକି ଚିନ୍ତା କରୁଛ, ସବୁ ଯୋଗୀମାନେ ଏଇଟା ନିର୍ଣ୍ଣୟ କରିଯାଇଛନ୍ତି। ହରେ ନାମାନ କୀର୍ତ୍ତନ, ହରିଙ୍କର ନାମ କୀର୍ତ୍ତନ କରିବା, ଇଏ ହେଉଛି ପ୍ରକୃତ ମଙ୍ଗଳକର ପନ୍ଥା। ତେଣୁ ଆଜି ଦେବତାମାନେ ସେ ପ୍ରଶ୍ନ ପଚାରୁଛନ୍ତି, ପ୍ରକୃତିରେ ସତମ ବିଧସ ସାଂ ଭୂମନ, ହେ ପ୍ରଭୁ ଆମକୁ ଆମର କେମିତି ମଙ୍ଗଳ ହେବ ଏଇଟା କରନ୍ତୁ। ଅନ୍ଧକାର ଯେଉଁ ରହିଛି, ଅନ୍ଧକାରରେ ଅନ୍ଧକାର ଥିଲାବେଳେ କୌଣସି ଯଜ୍ଞ ଇତ୍ୟାଦି ଦିବସ କାଳରେ ଯଜ୍ଞ ହୁଏ, ସନ୍ଧ୍ୟାକାଳରେ ଯଜ୍ଞ ହୁଏ ନାହିଁ, ଦିବସ କାଳରେ ଯଜ୍ଞ ହୁଏ। ତେଣୁ ଆମର ଗୁରୁଦେବଙ୍କ ପୂର୍ବରୁ ଆମେ ମଧ୍ୟ ଯାଇଥିଲୁ, ପ୍ରଭୁ କହୁଛନ୍ତି ପ୍ରଭୁପାଦ ମହାରାଜ, ସୁମେରୁ କୁମେରୁ ଆମେ ଯାଇଥିଲୁ, ସୁମେରୁ ଯାଇଥିଲୁ। ଏ ନରୱେ ଯେଉଁ ରହିଛି ସେଠି ମେରୁ ଅଞ୍ଚଳ, ଉତ୍ତର ମେରୁ, ନରୱେଟା ସେଇ ଉତ୍ତର ମେରୁ ରହିଛି, ସେଠି ଅନ୍ଧକାର ଜଗତ ରହିଛି, ଆଲୋକ ନାହିଁ, କେତେବେଳେ କେମିତି ହୁଏ। ତାଙ୍କର ସେଠି ମନ୍ଦିର ଆମେ ଯାଇଥିଲୁ, ସେଠି ମଧ୍ୟ ଗୁରୁଦେବଙ୍କ ପୂର୍ବରୁ ଆମେ ସେଠି ମଧ୍ୟ କ୍ଲାସ୍ ଦେଇଥିଲୁ, ଭାଗବତ କ୍ଲାସ୍। ତେଣୁ ସେଠି ପାଞ୍ଚଟାରେ ମଙ୍ଗଳ ଆଳତି ହେଉଥିଲା, ପାଞ୍ଚଟାରେ ହେଉଥିଲା, ଅନ୍ଧକାର ସବୁ ରହିଛି, ସେତେବେଳେ ମଧ୍ୟ ଅନ୍ଧାର ରହିଥିବ, ଚାରିଆଡ଼େ ସ୍ନୋ ରହିଛି, ସଣ୍ଡେ ଯେଉଁ ଆସିଥିଲା ସଣ୍ଡେ ପ୍ରୋଗ୍ରାମ ହେଉଥିଲା, ତେଣୁ ସେଠି ବର୍ତ୍ତମାନ ମୋତେ ଆମକୁ ଗାଡ଼ିରେ ଛାଡ଼ିଲେ, ଆମେ ଆସିଲୁ ଫେରିଲୁ, ଡେନମାର୍କ ଆସିଲୁ। ସେ କହୁଥିଲେ ଏଇ ଯେଉଁ ସ୍ନୋ ହୋଇଯାଇଛି ଗାଡ଼ି ଚଲାଇବାକୁ ହେଲେ ଭୟ, ଗାଡ଼ି ଚଲେଇ କେତେବେଳେ ସ୍ଲିପିଂ କରିଯିବ, ଗାଡ଼ି ମଧ୍ୟ ସ୍ଲିପ୍ କରିଯିବ। କିନ୍ତୁ ଯଦି ଅନ୍ଧକାର ରହିଥିବ ଏଇ ଯଜ୍ଞ ଇତ୍ୟାଦି କାର୍ଯ୍ୟ କରିହେବ ନାହିଁ। ସେଥିପାଇଁ ଆମର ଗାୟତ୍ରୀ ପାଠ କରାଯାଉଛି, ଓମ୍ ଭୂର୍ ଭୁବଃ ସ୍ୱଃ ଇତ୍ୟାଦି। ଏ ଆଲୋକ ପ୍ରଦାନ କରୁଛନ୍ତି ସୂର୍ଯ୍ୟ ଦେବତା, ଆଲୋକ ପ୍ରଦାନ କରୁଥିବାରୁ ଏସବୁ ଯଜ୍ଞ କାର୍ଯ୍ୟ ଇତ୍ୟାଦି ସବୁ ହେଉଛି। ଯଦି ଆଲୋକ ପ୍ରଦାନ ନ ହୋଇଥାନ୍ତା ଅନ୍ଧକାର ଭିତରେ ଏସବୁ ଯଜ୍ଞ କାର୍ଯ୍ୟ ହୋଇପାରିବ ନାହିଁ। ତେଣୁ ଦେବତାମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତମସା ଲୁପ୍ତ କର୍ମଣା, ଏ ଅନ୍ଧକାର ଯେଉଁ ରହିଛି ଆମେ ଯଜ୍ଞ କାର୍ଯ୍ୟ ଇତ୍ୟାଦି କରିପାରୁନାହୁଁ ଲୁପ୍ତ କର୍ମଣା। ତେଣୁ ଅଧପ୍ର ଦୟା ଦୃଷ୍ଟିଆ ଆପଣ ଆମକୁ ପ୍ରକୃତ କୃପା କରନ୍ତୁ। ଅଧପ୍ର ଦୟା ଭଗବାନଙ୍କର ବା ଗୁରୁଦେବଙ୍କର ଯେଉଁ କୃପା, ଏ ଅଧପ୍ର ଦୟା ଚୈତନ୍ୟ ଚନ୍ଦ୍ର ଦୟା କର ବିଚାର, ବିଚାର କରିଲେ କେତେ ପାପ ଚମତ୍କାର ଭଗବାନ ଦୟା। ଯଦି ଆମର ଭାଗବତ ବର୍ଣ୍ଣନା କରାଯାଇଛି ଅନ୍ତିମରେ ଏକାଦଶ ଖଣ୍ଡ 29 ଅଧ୍ୟାୟରେ ଉଦ୍ଧବ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ଦୟା କିଭଳି, କେତେ ଦୟା ଅଛି, ନୈବୋପୟନ୍ତି ଅପଚିତି କବେ କବେ ସୋ, ପ୍ରଭୁ ଆପଣ ଏ ଯେଉଁ କୃପା କରୁଛନ୍ତି, ଆମକୁ ପ୍ରତି ଉପକାର କରୁଛନ୍ତି, ଆମକୁ ପ୍ରତି ଦୟା କରୁଛନ୍ତି, ଏଇଟାକୁ ଆମେ ଆମ ପ୍ରତିରୋଧରେ କିଛି କରିପାରିବୁ ନାହିଁ। ନୈବୋପୟନ୍ତି ଅପଚିତି କବେ କବେ ସୋ ବ୍ରହ୍ମ ଉଷା ବି କୃତ ମୃଦ ମୃଧ ସ୍ମରନ୍ତ। ଯଦି ଭଗବାନ କହିବେ ତୁମକୁ ମୁଁ ବହୁତ ଆୟୁଷ ଦେଲେ ତୁମେ କରିପାରିବେନି ନା, ବ୍ରହ୍ମାୟୁଷ ବ୍ରହ୍ମାଙ୍କର ଆୟୁଷ ଦେଲେ ମଧ୍ୟ ଆମେ କରିପାରିବୁ ନାହିଁ, ଆପଣଙ୍କ ଉପକାରର ପ୍ରତି ଉପକାର କିଛି ପ୍ରଦାନ କରିପାରିବୁ ନାହିଁ। କ'ଣ ମୁଁ ଉପକାର କରିବି ନା, ଯେଉଁ ଅନ୍ତର ରହି ତନୁବୃଦ୍ଧାନ ଶୁଭମ ବିଦୁର୍ଣ୍ଣ, ଆପଣ ମନୁଷ୍ୟମାନଙ୍କର ତନୁବୃଦ୍ଧାନ ଯେଉଁମାନେ ଶରୀର ଧାରଣ କରିଛନ୍ତି ତାଙ୍କ ହୃଦୟ ଭିତରେ ଆପଣ ରହିଛନ୍ତି, ଚୈତ୍ୟ ଗୁରୁ ଆପଣ ବିବେକ ପ୍ରଦାନ କରୁଛନ୍ତି, ଜ୍ଞାନ ପ୍ରଦାନ କରୁଛନ୍ତି ହୃଦୟ ଭିତରେ ରହି, ଏବଂ ବାହାରେ ଗୁରୁଦେବ ରୂପରେ ଆପଣ ଆସିଛନ୍ତି, ଶିକ୍ଷା ଗୁରୁ ବା ଦୀକ୍ଷା ଗୁରୁ, ଯେଉଁ ଅନ୍ତର ବହି ତନୁବୃଦ୍ଧାନ ଅଶୁଭଂ ବିଦୁର୍ଣ୍ଣ, ଏ ଅମଙ୍ଗଳକୁ ଆପଣ ଦୂର କରୁଛନ୍ତି, ପ୍ରକୃତ ମଙ୍ଗଳ ଆପଣ ପ୍ରଦାନ କରୁଛନ୍ତି। ତେଣୁ ଆଚାର୍ଯ୍ୟ ଚୈତ୍ୟ ପୋଷା ସ୍ୱଗତି ପେନାଟି, ତେଣୁ ଆମର ପ୍ରକୃତ ମଙ୍ଗଳ ପ୍ରକୃତ ଗତି କେମିତି ଆମେ ପ୍ରାପ୍ତ ହେବା, ତେଣୁ ଆପଣ ହୃଦୟ ଭିତରେ ରହିକରି ପରମାତ୍ମା ରୂପରେ ରହିଛନ୍ତି, ବାହାରେ ଯେଉଁ ଗୁରୁ ରୂପ ଧାରଣ କରିଛନ୍ତି, ଆମକୁ ଯେଉଁ ଉପକାର କରୁଛନ୍ତି, ଆମର ଯେଉଁ ମଙ୍ଗଳ କରୁଛନ୍ତି, ତାର ପ୍ରତିବଦଳରେ ଆମେ କିଛି ଦେଇପାରିବୁ ନାହିଁ ପ୍ରଭୁ, କେବଳ ଆମ ଆପଣଙ୍କ ପାଖରେ ଋଣୀ ରହିଲୁ, ଚିର ଋଣୀ ରହିଲୁ ପ୍ରଭୁ। ତେଣୁ ଦେବତାମାନେ ମଧ୍ୟ ବ୍ରହ୍ମାଙ୍କୁ ସେଭଳିଆ ପ୍ରାର୍ଥନା କରୁଛନ୍ତି, ଆପଣ ଅଧପ୍ରଦୟା ଦୃଷ୍ଟିଆ ଆପଣ ହରିଶିକ୍ଷିତ, ଆମେ ଆପଣଙ୍କ ଶରଣ ଯାଇଛୁ, ଆମର ମଙ୍ଗଳ ବିଧାନ କରନ୍ତୁ। ତେଣୁ ବ୍ରହ୍ମା କହିବେ କେମିତି ମଙ୍ଗଳ ହେବ ତୁମର, ତେଣୁ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଗାଇ ଗୌର ଆନନ୍ଦୀ। ବ୍ୟାସ ହଁ ସେ ବିବାହ କରିବା ପୂର୍ବରୁ ପରାଶର ମନେକର ତାଙ୍କ ସ୍ତ୍ରୀ ହେଲେ ହଁ ହଁ ଭୀଷ୍ମଦେବ ତାଙ୍କୁ ବିବାହ କଲେ।